ଜିଲ୍ଲାର ଯେଉଁ ପଞ୍ଚଦଶ ତମ କଥା କୁହାଯିବ, ପଞ୍ଚଦଶ କଥା କୁହାଯିବ। ତେଣୁ ଆଜି ଦଶମ ସ୍କନ୍ଧ ସତୀ ଶ୍ରଦ୍ଧା ଏଗାର ଶ୍ଳୋକ କଥା ଆରମ୍ଭ କରିବା। ଗତକାଲି ଦଶ ନମ୍ବର ଶ୍ଳୋକ ଆମେ ସମସ୍ତେ ପାଠ କରିଥିଲେ। ନମସ୍ତୁଭ୍ୟଂ ଭଗବତେ ପୁରୁଷାୟ ମହାତ୍ମନେ ବାସୁଦେବାୟ କୃଷ୍ଣାୟ ସାତ୍ୱିକାଂ ପତେ ନମଃ। ତେଣୁ ଏଗାର ଶ୍ଳୋକରେ କହୁଛନ୍ତି, ସ୍ୱଚ୍ଛନ୍ଦୋପାତ
ଦେହାୟ
ବିଶୁଦ୍ଧ ଜ୍ଞାନମୂର୍ତ୍ତୟେ ସର୍ବସ୍ମୈ ସର୍ବବୀଜାୟ ସର୍ବଭୂତାତ୍ମନେ ନମଃ। ତେଣୁ ଇଏ ଏଗାର ନମ୍ବର ଶ୍ଳୋକ ଯେଉଁ କଥା କହିବେ, ସୁଦର୍ଶନ କହୁଛନ୍ତି, ତରି କିଂ ଅହଂ ଯାଦବା ତା ପୂର୍ବରୁ ଯେଉଁ କୁହାଗଲା ନା, ସତ୍ୟତାଙ୍କ ପତେ ନମଃ। ଆଉ ଗଭର୍ଣ୍ଣମେଣ୍ଟ ରୁ ଆପଣ ଟିକେ ଧୀରେ ଧୀରେ କଥା ହୁଅନ୍ତୁ, ଆମର କଥା ଏଠି ବାଧାପ୍ରାପ୍ତ ହେଉଛି। ତେଣୁ ଆ ପୂର୍ବରୁ ଯେଉଁ କହିଗଲା ସାତତାଙ୍କ ପତେ ନମଃ, ଯାଦବଙ୍କର ପତିଙ୍କୁ ନମସ୍କାର କରୁଛନ୍ତି। ତେଣୁ ବର୍ତ୍ତମାନ ଭଗବାନ ଅର୍ଜୁନ ଇନ୍ଦ୍ର ଯେଉଁ ସ୍ତୁତି କରୁଛନ୍ତି, ଇନ୍ଦ୍ର ଭାବୁଛନ୍ତି ଭଗବାନ କାଳେ ଭାବିବେ, ତରି କିଂ ଅହମ୍ ଯାଦବାନ୍, ଯାଦବ ମୁଁ କ'ଣ ଯାଦବ, ନା 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 ପ୍ରଭୁ ଆପଣ ହେଉଛନ୍ତି ଭଗବାନ। ସ୍ୱଚ୍ଛନ୍ଦୋପାତ ଦେହାୟ କହିଲେ ସ୍ୱେଷାଂ ଭକ୍ତାନାଂ ଛନ୍ଦେନ ବା ଇଚ୍ଛୟା ଯାଦବାଦିଷୁ ସ୍ୱକୃତ ଦେହାୟ ତଥାପି ବିଶୁଦ୍ଧଂ ଜ୍ଞାନମେବ ମୂର୍ତ୍ତି ଯସ୍ୟ ତସ୍ମୈ। ଆପଣ ଯାଦବ ନୁହଁ, କିନ୍ତୁ ଆପଣଙ୍କର ସ୍ୱଚ୍ଛନ୍ଦ କହିଲେ ପାତ ଦେହାୟ, ସ୍ୱଚ୍ଛନ୍ଦ ପାତ ଦେହାୟର ଅର୍ଥ ହେଉଛି ଆପଣଙ୍କର ଭକ୍ତଙ୍କର ସ୍ୱେଷାଂ ଭକ୍ତାନାଂ ଛନ୍ଦେନ କହିଲେ ଇଚ୍ଛୟା, ତାଙ୍କର ଇଚ୍ଛା ଅନୁସାରେ ଆପଣ ଗୋଟେ ଶରୀର ଧାରଣ କରନ୍ତି। ଯାଦବାଦିଷୁ ସ୍ୱକୃତ ଦେହାୟ, ଏଇଭଳି ଭାବରେ ଆପଣ ଗୋଟେ ଦେହ ଧାରଣ କରିଛନ୍ତି, ଯାଦବ କୂଳରେ ଆପଣ ଆସିଛନ୍ତି ତାଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ। ବିଶୁଦ୍ଧ ଜ୍ଞାନ ମୂର୍ତ୍ତୟେ, ଯଦିଓ ଆପଣ ଯାଦବ ଶରୀର ଗୋଟେ ଶରୀର ଧାରଣ କରିଛନ୍ତି, କିନ୍ତୁ ପ୍ରକୃତିରେ ଆପଣ ଭଗବାନ, ଆପଣ ହେଉଛନ୍ତି ବିଶୁଦ୍ଧ ସତ୍ତ୍ୱ, ବିଶୁଦ୍ଧ ଜ୍ଞାନ ମୂର୍ତ୍ତୟେ, ବିଶୁଦ୍ଧ ଜ୍ଞାନ ଏବ ମୂର୍ତ୍ତି ଯସ୍ୟ ତସ୍ମୈ। ଭଗବାନଙ୍କର ଯେଉଁ ଶରୀର ହେଉଛି ବିଶୁଦ୍ଧ ଜ୍ଞାନ ସଚ୍ଚିଦାନନ୍ଦ ଶରୀର, ଏଠି ଜ୍ଞାନ ବିଷୟରେ ପ୍ରାଧାନ୍ୟ ଦେଉଛନ୍ତି କାହିଁକି ନା, ଭଗବାନ ସେ ମୋର ଯେଉଁ ଅଜ୍ଞାନତା ରହିଛି ସେଇଟା ଦୂର କରନ୍ତୁ, ମୁଁ ଭୁଲରେ ଅଜ୍ଞାନରେ ଭଗବାନ ବିରୁଦ୍ଧରେ କାର୍ଯ୍ୟ କଲି, ଭଗବାନଙ୍କ ନିଜଜନଙ୍କୁ ହତ୍ୟା କରିବା ପାଇଁ ବ୍ୟବସ୍ଥା କରିଥିଲି, ଗାଭୀମାନଙ୍କୁ ହତ୍ୟା କରିବା ପାଇଁ ବ୍ୟବସ୍ଥା କରିଥିଲି, କିନ୍ତୁ ଭଗବାନ ନିଜ ଜ୍ଞାନରେ ମୋର ଅଜ୍ଞାନତାକୁ ଦୂର କରନ୍ତୁ, ଏଇ ଭାବରେ ସେ ପ୍ରାର୍ଥନା କରି ବିଶୁଦ୍ଧ ଜ୍ଞାନ ମୂର୍ତ୍ତି ଆପଣ ସେ ଜ୍ଞାନରେ କୌଣସି, ଆମେ ଗତକାଲି କହୁଥିଲୁ ଜ୍ଞାନ ବିଷୟରେ, ଶ୍ରେଷ୍ଠ ଜ୍ଞାନ ହେଉଛି ବିଶୁଦ୍ଧ ଜ୍ଞାନ, କେଉଁଟା ଜ୍ଞାନମ୍ ତେହମ୍ ସବି ଜ୍ଞାନମ୍ ପରମ ଗୁହ୍ୟଂ ଯଦ୍ ଜ୍ଞାନ ସମୁନ୍ନୀତମ୍। ଭଗବତ ଗୀତାରେ ମଧ୍ୟ ଭଗବାନ ଅର୍ଜୁନକୁ ଜ୍ଞାନ ଦେଇଛନ୍ତି ଶ୍ରେଷ୍ଠ ଜ୍ଞାନ, ଭାଗବତମରେ ମଧ୍ୟ ବ୍ରହ୍ମାଙ୍କୁ ଜ୍ଞାନ ଦେଇଛନ୍ତି, ବିଜ୍ଞାନ ସହିତ ଜ୍ଞାନ ପ୍ରଦାନ କରିଛନ୍ତି, ତେଣୁ ସେ ବିଶୁଦ୍ଧ ଜ୍ଞାନ ମୂର୍ତ୍ତି। ତେଣୁ ସର୍ବେସ୍ମୈ ସର୍ବବିଜାୟ, ସର୍ବସ୍ମୈ କହିଲେ ତସ୍ମୈ ମୂର୍ତ୍ତି ତସ୍ମୈ ମାୟା ସର୍ବସ୍ମୈ ସର୍ବରୂପାୟ, ଭଗବାନ ତାଙ୍କର ଯୋଗମାୟା ଦ୍ୱାରା ସର୍ବସ୍ମୈ ସର୍ବରୂପାୟ ବିଭିନ୍ନ ପ୍ରକାର ରୂପରେ ଭଗବାନ ଆବିର୍ଭାବ ହୁଅନ୍ତି। ସର୍ବସ୍ମୈ କହିଲେ ସର୍ବରୂପାୟ, କୁଧ କିଭଳି ନା ସର୍ବସ୍ୟ ବିଜାୟ, ସର୍ବସ୍ମୈ ସର୍ବବିଜାୟ, ବିଜାୟ କହିଲେ କ'ଣ, କାରଣାୟ, ଆମ ସମସ୍ତଙ୍କର କାରଣ ହେଉଛନ୍ତି ସିଏ, ସର୍ବକାରଣ କାରଣ ସିଏ, ତେଣୁ ଇନ୍ଦ୍ରଙ୍କର ମଧ୍ୟ କାରଣ ସିଏ, ସେଥିପାଇଁ ସର୍ବବିଜାୟ ବୋଲି କହିଲେ। सर्वविजाय सर्वा सर्वभूतात्मने नमः अतएव सर्वभूतात्मने नमः आपण होउछन्ति समस्तंकर आत्मा परमात्मा प्रभु आपण मध्ये मोर आत्मा परमात्मा तेणु मुँ आपण प्रणाम करुछु ए दुईटी श्लोक क्षमा प्रार्थना करुछन्ति दुईटी श्लोक तेणु बार श्लोक मयेदं भगवन् गोष्ठ नासाया सर्वायुहि चेष्टितं विहते यज्ञे मानिना तीव्रमन्युना बार नंबर श्लोक कहीं यहाँ श्लोकटा कहले आम आचार्य टीका कहते विश्वनाथ चतुर्थ ठाकुर कहते जदि भगवान कहे जे तुम भूल तुम क्षमा प्रार्थना कर ठीक अच्छे किंतु मेघ मैंने जो वर्षा करुले दंड दि जो संवर्धक मेघ अंचा स्मृत एम सब जो वर्षा करुले पवन दौले दंड प्रदान कर तेणु वर्तमान ये श्लोक कौन प्रभु मयेदं भगवान गोष्ठ प्रभु से किसी दोष ना मोर ही दोष मयेदं भगवान हे प्रभु गोष्ठ नाशाय सार वायु भी आपंकर गोष्ठ नाश नाश करिया पई नाशाय सार वायु भी असार कहले असार कहले बहुत प्रबल वर्षा मुझी जो मेघ को संवर्धक मेघ को कही अंचाश मारद मुझे वायु प्रदान करने वायु बहिकी ध्वंस करदेपी ये भाव व्यवस्था करी चेष्टित विहते यज्ञ आपत जेहेतु मुझे भाव में कही चेष्टित ना कहीं कही ना ननु एतन मद भक्ते तोई कथन संभवित ये मोर भक्त मैंने तुम कम हत्या कर चिंता करुल कमी संभव कमी समय है ना प्रभु विहते यज्ञ कहले ना विहते यज्ञ प्रभु आप मोर यज्ञ बहन करदे तेणु मोर क्रोध है मानिना तीव्र मनुना मानी मु भावी मुझे जगदीश मानी तेणु मोर आप जो यज्ञ को बंद करते आप निजे कौन काम है कौन धायते विषयान पुंस संग स्थित पजायते संगा संजायते काम काम क्रोध विजायते प्रभु आप सब व्यवस्था कर मोर कामनाटक आप बाधा दे मोर क्रोध आसगला तीव्र मनुना बहुत क्रोध आसगला तीव्र मनुना दास से तब ये ननु त्वत् प्रभुनामेव विहते भी दासस्य प्रभु आपण मोर प्रभु एवं मोपाई आप दास आपण कृपा एतावत् कृतं न प्रत्येमी आपण जो कले एवरी सब ननु त्वत् प्रभुना मयेव भीते भी दासस्य तव एतावत् कृत्यां न प्रत्येमी यदि भगवान कहे ननु त्वत् प्रभुना मुँ तुम प्रभु तार मुझे तुम ये यज्ञ बंद कल तुम मोर दास मुझे जदि कल तेल तुम्हें कमी ये कल मुझे विश्वास कर पारना विश्वास कर पारना तेणु कौन तत्राह मानिना प्रभु ऐश्वर्य गर्भस्य ऐश्वर्य गर्व मोर होता किम असक्यम इति भाव मोर जो गर्व होता से क्रोध आसाला कि असंभव नुह ये सब कि असुविधा असंभव नुह ननु दैवा उत्थिता अपि गर्भादयो भावा मद्भक्ति विवेकन तिरोधा पंते यदि भगवान कहे कौन कारण यदि जनकर व्यवस्था भगवान व्यवस्था बाकी उपाय हो जनकर गर्व आसला भक्त कौन कर विवेकन तिरोधा पंते विवेक द्वारा से क्रोध को संवरण कर तुम कहीं कल ना यदि भगवान कहे कौन तीव्र मनुना प्रभु मोर बहुत क्रोध हो जाता मोर मोर बुद्धि नष्ट हो जाता तीव्र मनुना तीव्र मनुना तीव्र क्रोधो ही विवेका विवेकम अपि बड़ा ग्रसती भाव क्रोध जो अच्छी क्रोधटा मोर विवेक को नष्ट कर दला विवेका बड़ा क्रोध द्वारा मोर विवेकटा नष्ट नष्ट हो गला यही भाव में से क्षमा प्रार्थना करसंदी तेणु तापर यही भाव में हाँ तेर नंबर श्लोक कहते तयि एषानुगृहीतोऽस्मि ध्वस्तस्तम्भो वृथोद्यमः ईश्वरं गुरुमात्मनं कामहं शरणं गतः एई तेरटि तेर श्लोक जो कहले एटा होची तांकर अंतिम श्लोक नौरु तेर न केतेरु आरंभ कले चारु आरंभ होइछि दशटि श्लोक रे स्तुति करसंदी अंतिम श्लोक रे कहउछंदी प्रभु तयि एष अनुगृहीतोऽस्मि तदपि तिरस्कृताना तिरस्कृतेना भीषदा कृपाणु चिकित्सतो रोगी इव त्वाहं अनुगृहीत अतएव संप्रति ध्वस्तस्तंभ रोग तो ईश अनुगृहीतोऽस्मि प्रभु आपण होती मोर ईश समस्त ईश आपण मत अनुग्रह कर अनुगृहीतोऽस्मि ध्वस्तस्तंभ वृक्षोद्यम मोर जो गर्व था सोटा आप नष्ट कले मुझे जो चिंता करती प्रदेशवासी मैंने नष्ट करवा जो उद्यम करी आपटा मतलब वृथा करदे जमी उदाहरण दि जाए गोटे पगल जड़े गोटे कथबार्ता अच्छी जन पगल व्यक्ति चिकित्सा करने जो डाक्तर आसते से डाक्तर गोटे चापटा मारे पगल जन पगल सी जाणिना पगल सी रही सी डाक्तर चिकित्सा करने आस चापटा मार्च कि मारे सी कौन पाइबे ना ये मतलब चापटा मारा मुझे भल करी ना रोग भल करी ना तथा सी तो चिकित्सा करना से आम भगवान आम प्रति के कृपाणु भगवान आम भव रोग दूर करने चाहते कि आम तथा प्रति अपराध करुचे कि भगवान से अपराध ग्रहण करती ना ये भगवान कृपाणुता तदपि तिरस्कृताना अपि तिरस्कृतेना भेषजा कृपाणु चिकित्सित रोगी इव जे डाक्टर जे भेषज जे डाक्टर तांको तिरस्कार कले अपराध कले सी कृपाणु से आपण खाली चिकित्सक नुह आप कृपाणु चिकित्सक कृपाणु आम जो चिकित्सक अच्छा सी तुम रोग भल तर कौन बिलटा ठीक भाव देदेवे शिशु राधाकृष्ण स्वामी महाराज कहती वैद्यम मुझे नमस्कार कर वैद्यराज नमस्तुभ्यम जमराज सहोदर जमराज सहोदर आपण जम जमराज केवल शरीर को नि मृत्यु मानते मृत्यु प्रदान करते कि आपण खाली मृत्यु प्रदान करते ना आपर जिते धन सब सृष्टि नहीं जाती वैद्यराज नम स्त्रीभ्यम जमराज सहोदर जम जमराज शरीर प्राण नहाँ तुम तुम्हें तुम कौन कहते भव कौन धन च आप प्राण सहित धन को मत नहीं जाते कि ये जो चिकित्सक ये चिकित्सक ये तो पैसा ने किंतु आम न चाहिए कौन चिकित्सा होगा भगवान कृपा जबरदस्ती आमको कृपा कर चिकित्सा करते आम अपराध कले सी आमको चिकित्सा करती रोगी आम रोगी आम जाणी ना आम कौन भल अच्छी मंगल कौन अच्छी जाणी ना भगवान आमको कृपा कर सब व्यवस्था करें से ग्रहण करूना छाटीपिटी पड़ा भगवान विरुद्ध में बहुत प्रकार अपराध करुचे तया हम अनुगृहित अतएव संप्रति ध्वस्त स्तंभ रोग आपण प्रति मो प्रति बहु अनुग्रह कले तेणु मोर जो ध्वस्त स्तंभ जो गर्व हो जाता से नष्ट हो गला मोर से गर्व रूपक रोग नष्ट करदे प्रभु आप भल करदे रोग भल करदे प्रभु आप तेणु कथा तयि एषा तयि एषानुगृहीतोऽस्मि ध्वस्तस्तम्भो वृथोद्यम ଏଇ କ୍ରୋଧରେ ମୁଁ ଚେଷ୍ଟା କରୁଥିଲି ବ୍ରଜବାସୀ ମାନଙ୍କୁ ହତ୍ୟା କରିବା ପାଇଁ ଏଇ ଉଦ୍ୟମ କରିଥିଲି, ତେଣୁ ବୃଥ ଉଦ୍ୟମ ମୋର ଉଦ୍ୟମ ମଧ୍ୟ ଆପଣ ପଣ୍ଡ ବ୍ୟର୍ଥ କରିଦେଲେ। ଈଶ୍ୱର ଯତୋ ହତା ଉଦ୍ୟମ ବଜ୍ରନିକ୍ଷେପାଦୟ ଯଶସ ବୃଥ ଉଦ୍ୟମ, ମୁଁ ଯେଉଁ ଉଦ୍ୟମ କରିଥିଲି ବଜ୍ର ନିକ୍ଷେପ କରୁଥିଲି ଏସବୁ ଦ୍ୱାରା ଆପଣମାନେ ସବୁ ନଷ୍ଟ କରିବା ପାଇଁ ଚିନ୍ତା କରୁଥିଲେ, ଆପଣ ଏଇଟାକୁ ନଷ୍ଟ କରିଦେଲେ ବୃଥ ଉଦ୍ୟମ। ତେଣୁ ଅତ ନିୟନ୍ତୃତ୍ୱାତ୍ ଈଶ୍ୱରଂ ହିତକାରିତ୍ୱାତ୍ ଗୁରୁ, ତେଣୁ ଆପଣ ହେଉଛନ୍ତି ଈଶ୍ୱରଂ 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 କହିଲେ ନିୟନ୍ତ୍ରଣକାରୀ। ଆପଣ ଯଦି ନିୟନ୍ତ୍ରଣ ନ କରିଥାନ୍ତେ ତାହେଲେ ମୁଁ ବହୁତ ପ୍ରକାର ଅନର୍ଥ କରିଦେଇଥାନ୍ତି ପ୍ରଭୁ, ଆପଣ ନିୟନ୍ତ୍ରଣ କରି ଭଲ କରିଛନ୍ତି ପ୍ରଭୁ। ଈଶ୍ୱତ୍ୱାଂ ଈଶ୍ୱରଂ ପ୍ରଭୁ ଆପଣ ଈଶ୍ୱତାକୁ ମୁଁ ପ୍ରଣାମ କରୁଛି। ଈଶ୍ୱତ୍ୱାଂ ଗୁରୁ ଆପଣ ଗୁରୁ ଭଳି କ'ଣ କଲେ, ଗୁରୁ ପ୍ରେମ ନିୟନ୍ତ୍ରତା ଈଶ୍ୱରଂ ହିତକାରିତ୍ୱାତ୍ ଗୁରୁ, ଆପଣ ମୋର ହିତ କଲେ ପ୍ରଭୁ, ମୋର ଯେଉଁ ଗର୍ବ ଥିଲା ସେଟାକୁ ନଷ୍ଟ କରିଦେଲେ, ହିତ ମୋର କଲେ ପ୍ରଭୁ, ହିତକାରିତ୍ୱାତ୍ ଗୁରୁ ଆପଣ ଗୁରୁ। ସେଥିପାଇଁ ଆତ୍ମାନଂ କାହିଁକି ନା ପ୍ରେମ ପଦସ୍ଥା ପ୍ରେମ ପଦସ୍ଥାତ୍ ଆତ୍ମାନଂ, ଖାଲି ମୋର ଉଦ୍ୟମକୁ ବା ଯେଉଁ ଗର୍ବକୁ ନଷ୍ଟ କଲେ ତା ନୁହଁ, ଗର୍ବକୁ ନଷ୍ଟ କଲେ ଉଦ୍ୟମକୁ ନଷ୍ଟ କଲେ, ଏବଂ ଆପଣ ସେତିକି କେବଳ କଲେଣି ମୋର ରୋଗ ଦୂର କଲେ ତା ନୁହଁ, ପ୍ରେମ ପ୍ରଦାନ କଲେ, ପ୍ରେମ ପଦସ୍ଥାତ୍ ଆତ୍ମାନଂ, ତେଣୁ ଆପଣ ପରମାତ୍ମା ମୋତେ ପ୍ରେମ ପ୍ରଦାନ କରିଛନ୍ତି। ବର୍ତ୍ତମାନ ସେ କୃଷ୍ଣ ପ୍ରେମ ପ୍ରାପ୍ତ ହେଲେ ଭଗବାନ କୃପାରୁ, ଅପରାଧୀକୁ ସେ ପ୍ରେମ ପ୍ରଦାନ କରିଛି, ଯେଉଁଭଳି ଭାବରେ ମହାପ୍ରଭୁ ପ୍ରଦାନ କରିଥିଲେ ଜଗାଇ ମାଧାଇକୁ କୃଷ୍ଣ ପ୍ରେମ ପ୍ରଦାନ କରିଥିଲେ, ଯେଉଁ କୁହାଯାଏ ଜଗାଇ ମାଧାଇ ତାର ସାକ୍ଷୀ ଜଗାଇ ମାଧାଇ, ଯେଉଁ ଭଗବାନ ଯେଉଁ ସମସ୍ତଙ୍କୁ ପ୍ରେମ ପ୍ରଦାନ କରେ ତାର ସାକ୍ଷୀ ହେଉଛନ୍ତି ଜଗାଇ ମାଧାଇ ଅଛନ୍ତି। ଏଭଳି ଅପରାଧୀ ଥିଲେ, ନିତ୍ୟାନନ୍ଦ ପ୍ରଭୁଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ, ଆଘାତ କରିଥିଲେ ତାଙ୍କର ମସ୍ତକରୁ କ'ଣ ରକ୍ତସ୍ରାବ ହେଉଥିଲା, କିନ୍ତୁ ତଥାପି ନିତ୍ୟାନନ୍ଦ ପ୍ରଭୁ ତାଙ୍କୁ କ୍ଷମା କରିଛନ୍ତି, ତାଙ୍କୁ ଖାଲି କ୍ଷମା ପ୍ରଦାନ କରିଛନ୍ତି ତା ନୁହଁ, ସେ ପ୍ରେମ ପ୍ରଦାନ କରିଛନ୍ତି ତାଙ୍କୁ, କୃଷ୍ଣ ପ୍ରେମ ପ୍ରଦାନ କରିଛନ୍ତି ଏତେ ବଡ଼ ଅପରାଧୀ ବ୍ୟକ୍ତିକୁ। ତେଣୁ ଆଉ କିଏ ଦୟାଳୁ ଅଛନ୍ତି, ତ୍ୱାମହଂ ଶରଣଂ ଗତ ପ୍ରଭୁ, ଈଶ୍ୱର ଈଶ୍ୱରଂ ଗୁରୁମାତ୍ମାନଂ ତ୍ୱାମହଂ ଶରଣଂ ଗତ ପ୍ରଭୁ, ମୁଁ ଆପଣଙ୍କ ଶରଣ ନେଲି, ତ୍ୱାମହଂ ଶରଣଂ ଗତ। ତେଣୁ ଏଇଭଳି ଭାବରେ ଏଇ 10ଟି ଶ୍ଲୋକରେ ଇନ୍ଦ୍ର ଭଗବାନଙ୍କୁ ସ୍ତୁତି କଲେ, ସ୍ତୁତି କଲା ପରେ ଶ୍ରୀକଦେବ ଗୋସ୍ୱାମୀ କହୁଛନ୍ତି ଯେ ଏବଂ ସଂକୀର୍ତ୍ତିତ କୃଷ୍ଣ ମଗୁନା ଭଗବାନ ଅମୁମ୍ ମେଘ ଗମ୍ଭୀର ବାଚା ପ୍ରହସନ ଇଦମ ବ୍ରବୀତ। ଏସବୁ ଲୀଳା କେଉଁଠି ହେଉଛି କିଏ କହିପାରିବେ, କାହାର ମନେ ଅଛି କେଉଁଠି ହେଉଛି ଏ ଲୀଳା? ଆଉ ସେ ଗୋବର୍ଦ୍ଧନ ପର୍ବତ ଉପରକୁ ଭଗବାନ ଚାଲିଯାଇଥିଲେ, ଏକୁଟିଆ ଯାଇଥିଲେ, ମୁଁ କହିଥିଲି ନା ଏଇଟା। ତେଣୁ ଇନ୍ଦ୍ର ଯେହେତୁ କ୍ଷମା ପ୍ରାର୍ଥନା କରିବେ, ସମସ୍ତଙ୍କ ସାମ୍ନାରେ କ୍ଷମା ପ୍ରାର୍ଥନା କରିବାଟା ଠିକ୍ ହେବ ନାହିଁ, ସେଥିପାଇଁ ଭଗବାନ ମୋର ଗୋଟେ ଭଗବାନ ଗୋଟେ ବାହାନା କଲେ ଯେ ମୋର ଯେଉଁ ଗିରି ଗୋବର୍ଦ୍ଧନକୁ ଇନ୍ଦ୍ର ଯେଉଁ ବଜ୍ର ନିକ୍ଷେପ କଲେ, ଗିରି ଗୋବର୍ଦ୍ଧନର କ'ଣ ଅସୁବିଧା ହେଇଛି କହିକି ଦେଖିବା ପାଇଁ ଗଲେ। ଭଗବାନ ଜାଣନ୍ତି ସବୁକିଛି, କିନ୍ତୁ ଇନ୍ଦ୍ରକୁ ଏଇଭଳି ଭାବରେ ସୁଯୋଗ ପ୍ରଦାନ କଲେ, ଇନ୍ଦ୍ର ଯାଇକି ସେଠି କ୍ଷମା ପ୍ରାର୍ଥନା କଲେ। ତେଣୁ ଏଇଭଳି ଭାବରେ ସେଇଠି ଏସବୁ ଘଟଣା ହେଉଛି ଗୋବର୍ଦ୍ଧନ ପାହାଡ଼ ଉପରେ। ତେଣୁ ଏବଂ ସଂକୀର୍ତ୍ତିତ କୃଷ୍ଣ, ଏଇଭଳି ଭାବରେ ସଂକୀର୍ତ୍ତିତ ଯେଉଁ ଇନ୍ଦ୍ର କୀର୍ତ୍ତନ କଲେ ଭଗବାନଙ୍କର କ୍ଷମା ପ୍ରାର୍ଥନା କରି ଭଗବାନ ନାମ କୀର୍ତ୍ତନ କଲେ, ସଂକୀର୍ତ୍ତିତ କୃଷ୍ଣ ମଘୁନା ଭଗବାନ ଅମୁମ୍, ମଘୁନା କହିଲେ ଯେଉଁ ଇନ୍ଦ୍ର, ଇନ୍ଦ୍ର ଭଗବାନ ଅମୁନ୍, ମଘୁନା ଭଗବାନ ବୋଲି କୁହାଯାଉଛି, ଇନ୍ଦ୍ର ମଧ୍ୟ ତାଙ୍କର ଶକ୍ତି ରହିଛି ଭଗବାନ ଭଳି, ତାଙ୍କର ଶକ୍ତି ରହିଛି ଭଗବାନ ଅମୁନ୍ କୃଷ୍ଣଙ୍କୁ ଏଇଭଳି ଭାବରେ ତାଙ୍କର କ୍ଷମା ପ୍ରାର୍ଥନା କଲେ। ତେଣୁ ଭଗବାନ ମେଘ ଗମ୍ଭୀର ବାଚା, ଭଗବାନ କଥା କହିବେ, ଆ ପୂର୍ବରୁ ଯେଉଁ ଇନ୍ଦ୍ର ବ୍ରହ୍ମା ଯେଉଁ ଭୁଲ କରିଥିବେ, ଦଶମ ସ୍କନ୍ଧ 14 ଅଧ୍ୟାୟରେ ସବୁ କ୍ଷମା ପ୍ରାର୍ଥନା କରିଛନ୍ତି ଭଗବାନ ବ୍ରହ୍ମା, କେତେ ଶ୍ଲୋକ ଉଚ୍ଚାରଣ କରି ମାତ୍ର 10ଟି ଶ୍ଲୋକ କହିଛନ୍ତି, ସେ ଅନେକ ଶ୍ଲୋକ କହିଥିଲେ। ଷାଠିଏରୁ ଉର୍ଦ୍ଧ୍ୱ ଶ୍ଳୋକ କହିଥିଲେ, କିନ୍ତୁ ତଥାପି ଭଗବାନ କିଛି ଉଁଚୁ କିଛି କହିନଥିଲେ, କିଛି କହିନଥିଲେ, ବ୍ରହ୍ମା ଚାଲିଗଲେ ଚୁପଚାପ। ଏଇଟା ବର୍ଣ୍ଣନା କରାଯାଇଛି ବୃହତ ଭାଗବତ ଅମୃତରେ। କିନ୍ତୁ ଏଠି ଭଗବାନ ତାକୁ କହୁଛନ୍ତି ମେଘ ଗମ୍ଭୀରା ବାଚା। ଭଗବାନ କିଭଳି କହୁଛନ୍ତି, ମେଘ ଗମ୍ଭୀରା ବାଚା। ଭଗବାନଙ୍କର ଭଗବାନ ଯେଉଁ ମହାପୁରୁଷର ଲକ୍ଷଣ ସବୁ ରହିଛି, ତା ଦେହରେ ଗୋଟିଏ ଲକ୍ଷଣ ହେଉଛି, 32 ଲକ୍ଷଣ ରହିଛି, ତା ଗୋଟିଏ ଲକ୍ଷଣ ହେଉଛି ସ୍ୱର ତାଙ୍କର ଗମ୍ଭୀର ସ୍ୱର। ମେଘ ଗମ୍ଭୀରା ବାଚା, ପ୍ରଭୁପାଦ ମହାରାଜ କେତେ ସୁନ୍ଦର ଗମ୍ଭୀର ଭଏସ୍ ରହିଛି, ସ୍ୱର ରହିଛି, ଏ ମହାପୁରୁଷମାନଙ୍କ ଲକ୍ଷଣ। ମେଘ ଗମ୍ଭୀରା ବାଚା, ଭଗବାନ ଏଇଭଳି ଭାବରେ ପ୍ରହସନ ଇଦମ ଅବ୍ରବୀତ। ପ୍ରହସନ ଖାଲି ସ୍ମିତା ହସି କଲେ ନାହିଁ, ହସିଲେ ଟିକେ ଜୋରରେ ହସିଲେ, ପ୍ରହସନ ଭଗବାନ ହସିଲେ। ପ୍ରହସନ ଇଦମ ଅବ୍ରବୀତ, ଭଗବାନ ହସିକିରି ଏଠି କହୁଛି ସ୍ମିତା ହାସ୍ୟ, କିନ୍ତୁ ସ୍ମିତା ହାସ୍ୟ ନୁହଁ। ପ୍ରହସନ କହିଲେ ପ୍ରକୃଷ୍ଟ ରୂପେ ହସିଲେ, ଖାଲି ସ୍ମିତା ହାସ୍ୟ କହିଲେ ଠିକ୍ ଭାବରେ ପୂର୍ଣ୍ଣ ଭାବରେ ଦାନ୍ତ ଦେଖାଯିବ ନାହିଁ। ପ୍ରହସନ କହିଲେ ପୂର୍ଣ୍ଣ ଭାବରେ ଦାନ୍ତ ଦେଖାଯିବ, ପ୍ରହସନ ପ୍ରକୃଷ୍ଟ ରୂପେ ହସିଲେ ଭଗବାନ। ଇଦମ ଅବ୍ରବୀତ ଏଇଭଳି ଭାବରେ କହିଲେ, କ'ଣ କହିଲେ ଆଉ ପରଶ୍ଳୋକ କୁହାଯିବ। କିନ୍ତୁ ଏହି ଶ୍ଳୋକ ଭାଷାରେ ସନାତନ ଗୋସ୍ୱାମୀ କହୁଛନ୍ତି ସଂକୀର୍ତ୍ତିତ ସ୍ତୁତ। ଏବଂ ସଂକୀର୍ତ୍ତିତ କହିଲେ ସ୍ତୁତି କହିଲେ ଭଗବାନଙ୍କର, ଏବଂ ଏହିଭଳି ଭାବରେ ସଂକୀର୍ତ୍ତିତ ସୁଖଦେବ ଗୋସ୍ୱାମୀ କହିଲେ ସଂକୀର୍ତ୍ତିତ, ତାର ଆଉ ଗୋଟେ ଅର୍ଥ ମଧ୍ୟ ହେବ ସ୍ତୁତ। ଏଇଭଳି ଭାବରେ ଭଗବାନ ସ୍ତୁତି କଲେ, ସଂକୀର୍ତ୍ତିତ ଭଗବାନଙ୍କ ନାମ କୀର୍ତ୍ତନ କଲେ ନା, ନମଃ ସ୍ତୁଭ୍ୟଂ ଭଗବତୀ ବାସୁଦେବ ପୁରୁଷାୟ ମହାତ୍ମନେ ବାସୁଦେବାୟ କୃଷ୍ଣାୟ ଶାତତାଙ୍କ ପତ୍ନୀ। ଭଗବାନଙ୍କ ନାମ ସବୁ କୀର୍ତ୍ତନ କରୁଛନ୍ତି ସଂକୀର୍ତ୍ତିତ, ସେଥିପାଇଁ କୁହାଗଲା। କିନ୍ତୁ ଆଧାର ମଧ୍ୟ ସେ ତାଙ୍କୁ ସ୍ତୁତି କରୁଛନ୍ତି, ସଂକୀର୍ତ୍ତିତ କହିଲେ ସ୍ତୁତ। ଭଗବାନ ଇତି କହିଲେ ପରମ ଦୟା ଦୟାଳୁତ୍ୱ ବୋଧୟତି। ଭଗବାନ ମଘୋ ଯେଉଁ ଇନ୍ଦ୍ରକୁ କୃପା କଲେ, ଭଗବାନ ଶବ୍ଦର ଅର୍ଥ ଏଠି ହେଉଛି ପରମ କାରୁଣ୍ୟ, ଶରଣାଗତ ବାତ୍ସଲ୍ୟ ଆଦି ଗୁଣ ପ୍ରକଟନ ପରୋପି। ତାଙ୍କ ପ୍ରତି ଆମେ କେତେ ଅପରାଧ କଲେ ମଧ୍ୟ ଭଗବାନ ହେଉଛନ୍ତି ପରମ କାରୁଣ୍ୟ, ପରମ କରୁଣ କହୁ ଦୁଇ ଜନ ନିତାଇ ଗୌର ଚନ୍ଦ୍ର ସବତାର ସାର ଶିରୋମଣି କେବଳ ଆନନ୍ଦ କାନ୍ଦ କେବଳ ଆନନ୍ଦ କାନ୍ଦ ନିତାଇ ଗୌର ଚନ୍ଦ୍ର କେବଳ ଭଗବାନ କହିଲେ ଏଠି ପରମ କରୁଣତା, ପରମ କାରୁଣ୍ୟ, ଶରଣାଗତ ବାତ୍ସଲ୍ୟ ଆଦି ଏ କରୁଣା ଯୋଗୁଁରୁ ସେ ଶରଣାଗତ ଯିଏ ତାଙ୍କର ଅଛନ୍ତି ତାଙ୍କ ପ୍ରତି ବାତ୍ସଲ୍ୟ ଭାବ ରହିଛି। ବାତ୍ସଲ୍ୟ ଆଦି ଗୁଣ ପ୍ରକଟନ ପରୋପି ଗୁଣ ପ୍ରକାଶ କରିଛନ୍ତି ଭଗବାନ ପରୋପି। ତସ୍ୟ ଏତେ ଗୁଣ ପ୍ରକଟନ କଲେ ମଧ୍ୟ ତସ୍ୟ ଦୁର୍ମ ତଥା ମନୁସନ୍ଧାୟ ହସନ, ଭଗବାନ ତାଙ୍କୁ କୃପା କରିବା ପାଇଁ ଚାହୁଁଛନ୍ତି, କିନ୍ତୁ ଇନ୍ଦ୍ର ଏଇଭଳି ଭାବରେ ତାଙ୍କର ଯେଉଁ କ୍ରୋଧ ଆସିଲା ଏଇଟା ଦେଖିକିରି ସେଥିପାଇଁ ଭଗବାନ ହସିଲେ। କାହିଁକି ଭଗବାନ ହସିଲେ ନା, ଏଇଟା ଭଗବାନ ତାର ଦୁର୍ମଦତା ମନୁସନ୍ଧାୟ, ଯେଉଁ ଗର୍ବ ରହିଛି ଭଗବାନ ସେ ଗର୍ବକୁ ଖଣ୍ଡନ କରିବା ପାଇଁ ଚାହିଁଥିଲେ, କିନ୍ତୁ ସିଏ ତାଙ୍କର ଯେଉଁ ଗର୍ବ ଦ୍ୱାରା ଏଇସବୁ ବ୍ୟବସ୍ଥା କଲେ ସେଇଟାକୁ ଅନୁସନ୍ଧାୟ ଏଇଟାକୁ ଚିନ୍ତା କରି ତାଙ୍କୁ ହସ ଲାଗିଲା, ତେଣୁ ହସିଲେ ସିଏ ଭଗବାନ। ତାଙ୍କର କ୍ରୋଧ ଆସିଲା ନାହିଁ, ହସିଲେ ସିଏ ପ୍ରହସନ, ସେଥିପାଇଁ ହସିଲେ ସନାତନ ଗୋସ୍ୱାମୀ କହୁଛନ୍ତି। ଯେଉଁ ଗୋଷ୍ଠ ନାଶା ଏଠି ସ୍ମରଣା ଅନ୍ତ କୋପେନ ମେଘ ଗର୍ଜିତ ଗମ୍ଭୀରେଶ୍ୱରା ବାଚା। ଏଠି କୁହାଗଲା ମେଘ ଗମ୍ଭୀରା ବାଚା, ଭଗବାନ କାହିଁକି ମେଘ ଗମ୍ଭୀରା ବାଚା କହିଲେ ନା, ଗୋଷ୍ଠ ନାଶା ଏଠି ତତ୍ତତ୍ ସ୍ମରଣାତ୍, ଯେଉଁ ଇନ୍ଦ୍ର ଗୋଷ୍ଠକୁ ନଷ୍ଟ କରିବା ପାଇଁ ଚେଷ୍ଟା କରିଥିଲେ, ଗାଭୀମାନଙ୍କୁ ନଷ୍ଟ କରିବା ପାଇଁ ଚେଷ୍ଟା କରିଥିଲେ, ଭଗବାନଙ୍କର କୋପ ରହିଛି, ଭଗବାନ କ୍ରୋଧ ରହିଛି, କିନ୍ତୁ ତଥାପି ସେ ହସିକିରି କହିଲେ ମେଘ ଗର୍ଜିତ ଗମ୍ଭୀରେଶ୍ୱରା, ତେଣୁ ଗମ୍ଭୀରେଶ୍ୱରରେ ଏକଥା କହୁଛନ୍ତି, ଭିତରେ କ୍ରୋଧ ରହିଛି ତା ପ୍ରତି, କାହିଁକିନା ତାଙ୍କର ନିଜ ଜନକୁ ହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ ସିଏ। ତେଣୁ ମେଘ ଗମ୍ଭୀରା ବାଚା ପ୍ରଶ୍ନ ଇଦମ ଅବ୍ରବିତ୍ କ'ଣ କହିଲେ ଭଗବାନ ଭଗବାନ କହୁଛନ୍ତି ଏଠି କହୁଛନ୍ତି ବିଶ୍ୱନାଥ ଠାକୁର କହୁଛନ୍ତି ଇନ୍ଦ୍ରିୟଣ ନିଷ୍କପଟ ମୁକ୍ତେ ଭଗବାନ ଅପି ତଥୈବ ଆହ ଇନ୍ଦ୍ର ଯେଉଁଭଳି ଭାବରେ ନିଷ୍କପଟ ଭାବରେ କହିଦେଲେ ପ୍ରଭୁ ମୋର ଏହା ଅସୁବିଧା ହେଇଥିଲା କିଛି କପଟ କଲେ ନାହିଁ ଯାହା ଥିଲା ଭିତର କଥା ସବୁ ଖୋଲିଦେଲେ ନିଷ୍କପଟ ଭାବରେ ତେଣୁ ଭଗବାନ ମଧ୍ୟ ସେଇଭଳି ଭାବରେ ନିଷ୍କପଟ ଭାବରେ ତାଙ୍କୁ କହୁଛନ୍ତି ଭଗବାନ ଇନ୍ଦ୍ରକୁ ଏ ଶ୍ଳୋକଟି କହୁଛନ୍ତି ସନାତନ ଗୋସ୍ୱାମୀ କହୁଛନ୍ତି ଅନୁଗ୍ରହ ତେଇବ ନହନ୍ତୁ କ୍ରୁଧ୍ୟତେ ଇତି ଅର୍ଥ ଅନୁଗ୍ରହ କରୁଛନ୍ତି ଭଗବାନ ଆଉ କ୍ରୋଧ ପ୍ରକାଶ କରୁନାହାନ୍ତି ତେଣୁ ଭଗବାନ କହୁଛନ୍ତି ମାୟା ତେ ଅକାରୀ ଭଗବାନ ମାଖ ଭଙ୍ଗୋ ଅନୁପୂର୍ଣ୍ଣତା ଏ ଭଗବାନ ମାଘବାନ କହିଲେ ମେଘ ମେଘବାଲା ମେଘବାନ ମାଘବାନ କହିଲେ ହେ ମେଘବାନ ଇନ୍ଦ୍ର ମୟାତେ ଅକାରୀ ମକଭଙ୍ଗୁ ମୁଁ ତୁମର ଯେଉଁ ଇନ୍ଦ୍ର ତୁମର ଯେଉଁ ଯଜ୍ଞକୁ ଭଙ୍ଗ କଲି ସେଇଟା ହେଉଛି ତୁମ ପ୍ରତି ଅନୁଗ୍ରହ ପ୍ରକାଶ କଲି ଅନୁପୂର୍ଣ୍ଣତା ଅନୁପୂର୍ଣ୍ଣତା ମତ ଅନୁସ୍ମୃତ ଏ ନିତ୍ୟଂ ଏଇ ଯେଉଁ ମୁଁ କଲି ସେଇଟା ସବୁବେଳେ ତୁମେ ସ୍ମରଣ ରଖିବ ମନ ଅନୁସ୍ମୃତେ ସବୁବେଳେ ସ୍ମରଣ କରିବ ସେଇଟା ମୋତେ ଅନୁସ୍ମୃତେ ସେଥିପାଇଁ ମୁଁ ତୁମକୁ କହିଲି ନିତ୍ୟଂ ସବୁବେଳେ ପାଇଁ ସେଇଟା ତୁମର ସ୍ମରଣ କରିବ ମୋତେ ତେଣୁ ମତସ୍ୟେନ୍ଦ୍ର ଶ୍ରିୟା ଭୃଷମ୍ ତୁମେ ଯେଉଁ ମତ ହେଇଯାଇଥିଲ ସେଇ ମତସ୍ୟ ଇନ୍ଦ୍ର ଶ୍ରିୟା ଭୃଷମ୍ ମତଶ୍ରେୟ ଅନୁଗ୍ରହତା ମତ ଅନୁସୃତ ନିତ୍ୟମ ମତସ୍ୟ ଇନ୍ଦ୍ରଶ୍ରେୟା ଇନ୍ଦ୍ରଙ୍କର ଐଶ୍ୱର୍ଯ୍ୟ ଭୃଷମ୍ ତୁମର ଯେଉଁ ଇନ୍ଦ୍ରଶ୍ରେୟା କହିଲେ ତୁମର ଯେଉଁ ଐଶ୍ୱର୍ଯ୍ୟ ଥିଲା ସେଥିପାଇଁ ତୁମେ ଗର୍ବିତ ହୋଇଯାଇଥିଲ ଭୃଷମ୍ ଅତ୍ୟନ୍ତ ଗର୍ବିତ ହୋଇଯାଇଥିଲ ତୁମେ ସେଥିପାଇଁ ସେଇଟାକୁ ମୁଁ ଭଙ୍ଗ କଲି ଯାହାଫଳରେ ମୁଁ ତୁମ ପାଇଁ ଅନୁଗ୍ରହ ପ୍ରକାଶ କଲି ଯାହାଫଳରେ ତୁମେ ସେଇଟାକୁ ସବୁବେଳେ ସ୍ମୃତି ଅନୁସ୍ମୃତି କରିବ ସବୁବେଳେ ସେଇଟାକୁ ସ୍ମରଣ କରିବ ଯେତେବେଳେ ଗର୍ବ ଆସିବ ତଥାପି ଏଇଟା ସ୍ମରଣ କରିବ ମୁଁ ତୁମର ଏଇଭଳି ଭାବରେ ଗର୍ବକୁ ଖଣ୍ଡନ କରିଥିଲି ଭଗବାନ ସେଥିପାଇଁ ଏ ବ୍ୟବସ୍ଥାଟି କରିଥିଲେ ବୋଲି କୁହାଯାଉଛି ତେଣୁ ଏଠି ଶ୍ରୀଧର ସ୍ୱାମୀଙ୍କ ମତ ଅନୁସାରେ ଇନ୍ଦ୍ର ଏବଂ ଭଗବାନ ଶ୍ରୀକୃଷ୍ଣ ଏଠାର ଅନ୍ତରଙ୍ଗ ଭାବରେ ବାକ୍ୟ ବିନିମୟ କରିଛନ୍ତି ଇନ୍ଦ୍ର ତାଙ୍କ ମନକୁ ଭଗବାନ ନିକଟରେ ବ୍ୟକ୍ତ କରିଥିଲେ ଆଉ ବର୍ତ୍ତମାନ ଶ୍ରୀକୃଷ୍ଣ ସେହିପରି ଭାବରେ ନିଜ ଉଦ୍ଦେଶ୍ୟ ପ୍ରକାଶ କରୁଛନ୍ତି ତେଣୁ ଏହିଭଳି ଭାବରେ ଭଗବାନ କହୁଛନ୍ତି ଷୋହଳ ନମ୍ବର ଶ୍ଳୋକରେ କହୁଛନ୍ତି ମାମୈଶ୍ୱର୍ଯ୍ୟ ଶ୍ରୀମଦାନ୍ଧୋ ଦଣ୍ଡପାଣି ନ ପଶ୍ୟତି ତଂ ଭସୟାମି ସମ୍ପଦ୍ୟୋ ଯଶ୍ଚତେ ଛାମି ଅନୁଗ୍ରହମ୍ ମାମ ଐଶ୍ୱର୍ଯ୍ୟ ଶ୍ରୀମଦାନ୍ଧୋ ଯେଉଁ ଜଣେ ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଛନ୍ତି ସେ ଭଗବାନ ସେଇଟା ପ୍ରଦାନ କରିଛନ୍ତି ଆମେ କେଉଁଠୁ ଜନ୍ମରୁ ବା କେଉଁଠୁ ଯୋଗାଡ଼ କରି ଆଣିନଥିଲେ ଐଶ୍ୱର୍ଯ୍ୟ ସବୁ ଏ ଭଗବାନଙ୍କୁ ସବୁ ମାମ ଐଶ୍ୱର୍ଯ୍ୟ ଶ୍ରୀମଦାନ୍ଧ ଏ ଐଶ୍ୱର୍ଯ୍ୟର ଶ୍ରୀ ଜଣେ ପ୍ରାପ୍ତ ହୋଇକରି ଯଦି ମଦାନ୍ଧ ହୋଇଯାଉଛନ୍ତି ଦଣ୍ଡପାଣି ନ ପଶ୍ୟନ୍ତି ଦଣ୍ଡପାଣିକୁ ଭୁଲି ଯାଆନ୍ତି ସେ ମୋ ଉପରେ ଜଣେ ରହିଛନ୍ତି ଦଣ୍ଡପାଣି ରହିଛନ୍ତି ଭଗବାନ ଭଗବତ ଗୀତା ଦଶ ମଧ୍ୟରେ ଭଗବାନ କହିଲେ ଦଣ୍ଡୋ ଦମେତାମ ଅସ୍ମି ମୁଁ ହେଉଛି ଦମନକାରୀ ମହାତ୍ମାମାନଙ୍କ ଭିତରେ ମୁଁ ହେଉଛି ଦଣ୍ଡଧାରୀ ବ୍ୟକ୍ତି ବା ଯମରାଜ ଯମରାଜ ଭଗବାନଙ୍କ ଜଣେ ବିଭୂତି ତେଣୁ ତାଙ୍କୁ ସେମାନେ ଦେଖିପାରନ୍ତି ନାହିଁ ଏତିକ ଗର୍ବ ହୋଇଯାଇଥାଏ ତାଙ୍କର ତାଙ୍କୁ ଭସେୟାମି ସମ୍ପତ୍ତି ହଉ ତେଣୁ ସେମାନଙ୍କୁ ତାଙ୍କର ଯେଉଁ ସମ୍ପଦ ରହିଛି ଯେଉଁ ସ୍ତ୍ରୀ ରହିଛି ଯେଉଁ ଐଶ୍ୱର୍ଯ୍ୟ ରହିଛି ଏଥିରୁ ସେ ଭଗବାନ ଭ୍ରଷ୍ଟ କରିଦିଅନ୍ତି ତାଙ୍କୁ ଭସେୟାମି ସମ୍ପତ୍ତି ହଉ ଯଶ ଚେଚ୍ଛା ମନୁଗ୍ରହମ୍ ଯାହାଙ୍କୁ ମୁଁ ଅନୁଗ୍ରହ କରିବା ପାଇଁ ଚାହେଁ ସମସ୍ତଙ୍କୁ ଭଗବାନଙ୍କର ଭ୍ରଷ୍ଟ କରିଦିଅନ୍ତି ନାହିଁ ଐଶ୍ୱର୍ଯ୍ୟରୁ ଯାହାକୁ ସେ ଅନୁଗ୍ରହ କରିବା ପାଇଁ ଚାହାନ୍ତି ତାଙ୍କୁ ସେଇଭଳି ଭାବରେ ନଷ୍ଟ କରିଦିଅନ୍ତି ତାଙ୍କର ଗର୍ବକୁ ନଷ୍ଟ କରିଦିଅନ୍ତି ତେଣୁ ଏକଥା ମଧ୍ୟ ଦଶମ ସ୍କନ୍ଧ ଅଠାଅଶୀ ଅଧ୍ୟାୟରେ ଭଗବାନ କହିଛନ୍ତି ଯୁଧିଷ୍ଠିର ମହାରାଜକୁ ଯଶ୍ୟାମ ଅନୁଗୃହାମି ହରିଷ୍ୟ ତ ଧନମ୍ ସନେଇ ମୁଁ ଯାହାକୁ ଅନୁଗ୍ରହ କରେ ତାଙ୍କର ଧନକୁ ନେଇଯାଏ ତତେ ନେଇଯିବା ଦ୍ୱାରା କ'ଣ ହୁଏ ତତ ଧନମ୍ ତେଜନ୍ତସ୍ୟ ସୋଜନା ଦୁଃଖ ଦୁଃଖିତମ୍ ଯେତେବେଳେ ଧନ ଚାଲିଯାଏ ତାଙ୍କର ଯେଉଁ ବନ୍ଧୁବାନ୍ଧବ ଇତ୍ୟାଦି ସବୁ ରହିଥିଲେ ସେମାନେ ମଧ୍ୟ ତ୍ୟାଗ କରିଦିଅନ୍ତି ତେଣୁ ଏଇଭଳି ଭାବରେ ତାର ଦୁଃଖରୁ ଦୁଃଖ ହେଲା ପରେ ସେତେବେଳେ ସେ ଭଗବାନଙ୍କ ଶରଣରେ ଯାଏ ଦଶମ ଏକାଦଶ ତେଇଶ ଅଧ୍ୟାୟରେ ସେ ଶ୍ଳୋକଟି ଅଛନ୍ତି ଭିକ୍ଷୁକ ଯେଉଁ ଗୀତ ବୋଲୁଛନ୍ତି ସନ୍ନ୍ୟାସୀମାନେ, ଆମ ସମ୍ପ୍ରଦାୟର ସନ୍ନ୍ୟାସୀମାନେ ସେଇ ଶ୍ଳୋକକୁ, ସେଇ ମନ୍ତ୍ରକୁ ଉଚ୍ଚାରଣ କରନ୍ତି, ସନ୍ନ୍ୟାସ ମନ୍ତ୍ର ଏତାଂ ସ୍ୱାସ୍ଥାୟ ପରାତ୍ମନିଷ୍ଠା ଅଧ୍ୟାସିତଂ ପୂର୍ବତମୈ ମହର୍ଷିଭି ଅହଂ କରିଷ୍ୟାମି ଦୁରନ୍ତ ପାରଂ ତମ ମୁକୁନ୍ଦାଙ୍ଗ୍ରି ନିଷେବ ଏବ ଏକାଶ କନ୍ତ ତେଇଶ ଅଧ୍ୟାୟରେ ଏ କଥାଟି ଅଛି। ଜଣେ ବ୍ରାହ୍ମଣ ଥିଲେ, ବହୁତ ବହୁତ ଧନୀ ବ୍ରାହ୍ମଣ, କିନ୍ତୁ ଧନକୁ କିଛି ଖର୍ଚ୍ଚ କରୁନଥିଲେ, ଭଗବାନଙ୍କୁ ଉପାସନା କରୁନଥିଲେ, କାହାକୁ ଦେଉନଥିଲେ, କିଛି କରୁନଥିଲେ, ତେଣୁ ସମସ୍ତେ ତାର ସବୁ ଧନ ନେଇଗଲେ। ନେଇଗଲେ ଯେତେବେଳେ ସେ ନିର୍ଧନ ହୋଇଗଲା, ଦରିଦ୍ର ହୋଇଗଲା, ସମସ୍ତଙ୍କୁ ତ୍ୟାଗ କରିଦେଲେ, ତେଣୁ ସେ ଭିକ୍ଷା କଲେ। ଭିକ୍ଷା ଯେଉଁ ଘରକୁ ଯାଉଥାନ୍ତି ସେ ଘର ଲୋକମାନେ ତାଙ୍କୁ ବହୁତ ଭିକ୍ଷା କ'ଣ ଦେବେ, ଅବଶ୍ୟ ଭିକ୍ଷା କିଏ କିଏ ଦିଅନ୍ତି, କିନ୍ତୁ ଅଧିକାଂଶ ଲୋକ କହନ୍ତି ଏଇଟା ବହୁତ ଧନୀ ଥିଲା, କିଛି ପଇସା ପତ୍ର ଖର୍ଚ୍ଚ କରୁନଥିଲା, ଆଜି ଧନ ଚାଲିଗଲା ପରେ ଭିକ୍ଷା କରୁଛି, ତାକୁ ବାଡ଼ାଉ, କିଏ ବାଡ଼ୁଥାନ୍ତି, କିଏ କେତେ ପ୍ରକାର ଅପମାନ ସବୁ କରୁଥାନ୍ତି, କିନ୍ତୁ ସେ ସବୁ ସହୁଥାନ୍ତି। ଏକାଦଶ ସ୍କନ୍ଧରେ ଉଦ୍ଧବକୁ ଯେତେବେଳେ ଭଗବାନ କହୁଛନ୍ତି ସବୁ ସହିବା ପାଇଁ, ଉଦ୍ଧବ କହିଲେ ପ୍ରଭୁ ମୁଁ କେମିତି ସହିବି, ସେଥିପାଇଁ ସେ ଏଇ କଥାଟିକୁ କହିଲେ। ଏ ଅବନ୍ତୀରେ କଥା ଇଏ ଅବନ୍ତୀରେ ଉଜ୍ଜୟିନୀରେ କେତେ ଘଟଣା ସବୁ ରହିଛି, ଉଜ୍ଜୟିନୀରେ ବହୁତ କଥା ରହିଛି। ଉଜ୍ଜୟିନୀରେ ଭଗବାନ ଗଲେ ସେଇଠି ପାଠ ପଢ଼ିବା ପାଇଁ, ଉଜ୍ଜୟିନୀରେ ସେଇଠି ଏ ଘଟଣାଟି ହୋଇଥିଲା। ବ୍ରାହ୍ମଣ ଜଣଙ୍କ ତା'ର ସବୁ ଧନ ଚାଲିଗଲା ପରେ ସେ ଏଇଭଳିଆ ଭିକ୍ଷା କରୁଥିଲା ଏବଂ ଏହି ଶ୍ଳୋକଟି ଉଚ୍ଚାରଣ କରୁଥିଲା। ଏତାଂ ସ୍ୱାସ୍ଥାୟ ପରାତ୍ମନିଷ୍ଠା, ଏଇଭଳି ଭାବରେ ଭଗବାନଙ୍କ ପାଦପଦ୍ମରେ ଅଧ୍ୟାସିତ ପୂର୍ବତମୈ ମହର୍ଷି, ପୂର୍ବତମ ମହର୍ଷିମାନେ ସେଇ ଭଗବାନଙ୍କ ଶରଣରେ ଶରଣ ନେଇଛନ୍ତି, ଚରଣରେ ଶରଣ ନେଇଛନ୍ତି। ତେଣୁ ମୁଁ ମଧ୍ୟ ଶରଣ ନେଇକରି ଅହଂ କରିଷ୍ୟାମି ଦୁରନ୍ତ ପାରମ, ଯେଉଁ ଭବସାଗରକୁ ଜଣେ ପାର ହୋଇପାରିବ ନାହିଁ, ଦୁରନ୍ତ ପାର, ମୁଁ ସେ ଭବସାଗରକୁ ପାର ହୋଇଯିବି। ଅହଂ କରିଷ୍ୟାମି ଦୁରନ୍ତ ପାର ତମ ମୁକୁନ୍ଦାଙ୍ଗ୍ରି ନିଷେବ ଏବ, ଏଇ ମୁକୁନ୍ଦଙ୍କର ଅଙ୍ଘ୍ରି ଭଗବାନଙ୍କର ପାଦପଦ୍ମକୁ ସେବାରେ ନିଯୁକ୍ତ ରହି ମୁଁ ଏଇଭଳି ଭାବରେ ଏଇ ଭବସାଗରକୁ ପାର ହୋଇଯିବି, ଏ ଶ୍ଳୋକଟି ସେ କହୁଥିଲେ। ତେଣୁ ଭଗବାନ ଏଇଭଳି ଭାବରେ ବ୍ୟବସ୍ଥା କରନ୍ତି, ଯାହାଫଳରେ କି ଆମେ ଭଗବାନ ଶରଣରେ ଯିବା। ତେଣୁ ସତର ଶ୍ଳୋକରେ କହୁଛନ୍ତି, ଭଗବାନ କହୁଛନ୍ତି କଥା, ଗମ୍ୟତାଂ ଶକ୍ର ଭଦଂ ଭଦ୍ରଂ ବହ, ଏ ଶକ୍ର ଶତକ୍ରତୁ, ତୁମେ ଶହେଟି ଯଜ୍ଞ କରିଛ, ତେଣୁ ତୁମେ ଇନ୍ଦ୍ର ପୋଷ୍ଟ ପାଇବା ପାଇଁ ଯୋଗ୍ୟ, ସେଥିପାଇଁ ଶକ୍ର ଭଗବାନ କହିଲେ। ଗମ୍ୟତାଂ ଶକ୍ର ଭଦ୍ରଂ ବହ, ତୁମର ମଙ୍ଗଳ ହଉ, ଯଦିଓ ତୁମେ ଆମର ଅମଙ୍ଗଳ କରିବା ପାଇଁ ଚାହୁଁଥିଲ, କିନ୍ତୁ ତୁମର ମଙ୍ଗଳ ହଉ, ଆମେ କହିବୁନି ତୁମର ଅମଙ୍ଗଳ ହଉ। ଆଉ ଯିଏ ଲୋକ କହିବେ ତୋର ମୋତେ ଯେଉଁଭଳିଆ ଭାବରେ କରିଛି ତୋର ସେଇଭଳିଆ ହଉ, ଟିଟ୍ ଫର୍ ଟ୍ୟାଟ୍, ଟିଟ୍ ଫର୍ ଟ୍ୟାଟ୍, କିନ୍ତୁ ଭଗବାନ କହିଲେ ତୁ ଆମର ଅମଙ୍ଗଳ କରିବାକୁ ଚାହୁଁଥିଲୁ ସିନା, କିନ୍ତୁ ତୋର ମଙ୍ଗଳ ହଉ। ଏ ଭଗବାନଙ୍କର ମଙ୍ଗଳ, ଭଗବାନ ହେଉଛନ୍ତି ମଙ୍ଗଳମୟ, ମଙ୍ଗଳଂ ଭଗବାନ ବିଷ୍ଣୁ, ମଙ୍ଗଳଂ ଗରୁଡ଼ଧ୍ୱଜ, ମଙ୍ଗଳଂ ପୁଣ୍ଡରୀକାକ୍ଷଂ, ମଙ୍ଗଳଂ ପୁରୁଷୋତ୍ତମ, ସବୁ ଅବସ୍ଥାରେ ସେ ମଙ୍ଗଳ ପ୍ରଦାନ କରନ୍ତି, କୌଣସି ଅବସ୍ଥାରେ ସେ ଅମଙ୍ଗଳ ପ୍ରଦାନ କରନ୍ତି ନାହିଁ। ସେଥିପାଇଁ ମଙ୍ଗଳ ଆରତୀ, ମଙ୍ଗଳ ଆଳତୀ 4:30 କୁହାଯାଇଛି ପ୍ରଭୁପାଦ ମହାରାଜ, ଆମର ବୈଷ୍ଣବ ସମ୍ପ୍ରଦାୟରେ ଏହି ଆଳତୀକୁ କୁହାଯାଏ ମଙ୍ଗଳ ଆଳତୀ, ମଙ୍ଗଳ ପ୍ରଦାନ କରିବେ ସେ, ମଙ୍ଗଳ ଆଳତୀ ସେଥିରେ ନାମ ଦିଆଯାଇଛି ମଙ୍ଗଳ ଆଳତୀ। ଏ ସମସ୍ତଙ୍କ ମଙ୍ଗଳ ହେବ, 4:30 ବ୍ରହ୍ମ ମୁହୂର୍ତ୍ତ, ସତ୍ୟଗୁଣର ପ୍ରାଧାନ୍ୟ ଥାଏ, ଭଗବାନଙ୍କର ଆରାଧନା କଲେ ନିଶ୍ଚିତ ଭାବରେ ସମସ୍ତଙ୍କର ମଙ୍ଗଳ ହେବ, ସେଥିପାଇଁ ନାମ ରହିଛି ମଙ୍ଗଳ ଆଳତୀ। ତେଣୁ ତୁମର ମଙ୍ଗଳ ହଉ ଇନ୍ଦ୍ର, ଗମ୍ୟତାଂ ଶକ୍ର ଭଦ୍ରଂ ବହ, ଇନ୍ଦ୍ର କହିପାରିଥାନ୍ତେ, ଶକ୍ର କହିବାର ଉଦ୍ଦେଶ୍ୟ ହେଉଛି ତୁମେ ଯେହେତୁ 100 ଯଜ୍ଞ କରିଛ, ତୁମେ ବର୍ତ୍ତମାନ ଇନ୍ଦ୍ର ପୋଷ୍ଟ ପାଇବା ପାଇଁ ଯୋଗ୍ୟ ରହିଛ, ମୁଁ ସେ ତୁମକୁ ଯୋଗ ସେଠୁ ନେବି ନାହିଁ, କିନ୍ତୁ ପରେ ନେବି, ତୁମର ସରିଗଲା ପରେ, ଟର୍ନ ପୁରିଗଲା ପରେ ନେବି। ତାପରେ ଏ ଯେଉଁ ଇନ୍ଦ୍ର ରହିଛନ୍ତି, ଇଏ ହେଉଛନ୍ତି ପୁରନ୍ଦର, ତାପରେ ବଳି ହେବେ, ଇନ୍ଦ୍ର ହେବେ, ସେତେବେଳେ ଇନ୍ଦ୍ର ପ୍ରଦାନ କରିବେ ନାହିଁ, ଭଗବାନ କହିଲେ ମଧ୍ୟ ସେ ଦେବେ ନାହିଁ, ସେ ଯେଉଁ ପୋଷ୍ଟକୁ ଦେବେ ନାହିଁ, ପ୍ରଦାନ କରିବେ ନାହିଁ, ତେଣୁ ଭଗବାନ ମଧ୍ୟ ତାଙ୍କ ଉପରେ ବଳ ପ୍ରୟୋଗ କରିକି ସେ ତାଙ୍କର ମସ୍ତ କ'ଣ ସେ କିରୀଟିକୁ ନେଇକିରି, ଯେଉଁ ମୁକୁଟ ନେଇକିରି ବଳିଙ୍କୁ ପ୍ରଦାନ କରିବେ, ବଳିଙ୍କୁ ସିଂହାସନରେ ଆରୋହଣ କରାଇବେ, ବଳି ଇନ୍ଦ୍ର ହେବେ ଅଷ୍ଟମ ମନ୍ୱନ୍ତରରେ, ଶ୍ରାବଣ ମନ୍ୱନ୍ତରରେ ଏଇଟା ହେବ। ଯାହାବି ହଉ, ବର୍ତ୍ତମାନ ତାଙ୍କର ଟର୍ନ ରହିଛି, ତେଣୁ କହିଲେ ଯାଅ ଶକ୍ର ଭଦ୍ରଙ୍କ ତୁମର ମଙ୍ଗଳ ହଉ, କ୍ରିୟତାଙ୍ଗ ଅନୁଶାସନ, ମନ ଇଚ୍ଛା କାମ କଲେ ହେବ ନାହିଁ। ମୋର ଯେଉଁ ନୀତି ନିୟମ ରହିଛି ସେଇ ଅନୁସାରେ ଅନୁଶାସନ, ମୋର ଶାସନରେ ତୁମେ ରହିବ, ଅନୁଶାସନ ଶାସ୍ତ୍ର ନିର୍ଦ୍ଦେଶ ଅନୁସାରେ ତୁମେ କାର୍ଯ୍ୟ କରିବ। କିୟତାଂ ମେ ଅନୁଶାସନମ ସ୍ଥିରତାଂ ସ୍ୱ ଅଧିକାରେଷୁ, ତୁମକୁ ଯେତିକି ଅଧିକାର ଦିଆଯାଇଛି ସେତିକି ଭିତରେ ରହିବ। ତାଠାରୁ ବାଉଣ୍ଡରୀ ଡେଇଁଲେ ଅସୁବିଧା, ବାଉଣ୍ଡରୀ ପାର କ୍ରିକେଟରେ ବାଉଣ୍ଡରୀ ପାର ହେଇଗଲେ ଛଅ ହେଇଯିବ, କିନ୍ତୁ ତୁମର କ'ଣ ହେବ, ତୁମର ନଷ୍ଟ, ତୁମେ ନଷ୍ଟ ହେଇଯିବ। ଅଧିକାର ପାର ହେଲା ମାନେ ଛତୁ ହେଇଯିବ ତୁମେ ସ୍ୱାଧିକାରେଷୁ ଯୁକ୍ତେର୍ବ ସ୍ତମ୍ଭ ବର୍ଜିତ ହି, ତୁମେ ଆଉ ଗର୍ବ କରିବ ନାହିଁ, ଗର୍ବରୁ ବର୍ଜିତ ହୋଇକରି ମୋ ଅନୁଶାସନରେ ଯେଉଁ ଯେତିକି ତୁମେ ଦିଆଯାଇଛି ଅଧିକାର ସେତିକିରେ ରହିବ, ଅଧିକାର ତା ଉପରକୁ ଯିବାକୁ ଚେଷ୍ଟା କରିବ ନାହିଁ। ତେଣୁ ଏ ଶ୍ଳୋକରେ ଭାବାର୍ଥରେ କୁହାଯାଉଛି, ବିଶ୍ୱନାଥ ଠାକୁର କହୁଛନ୍ତି ବ ଏ ଯେଉଁ ରହିଲେ ଗମ୍ୟତାଂ ସକ୍ରମ ଭଦ୍ର ବହ ଶବ୍ଦ କାହିଁ କହିଲେ, ବହଟା ଭଗବାନ ରାମର ଜାଣିନାହାନ୍ତି କି କ'ଣ କହିବା କଥା, ଭଦ୍ରଂ ତବ ତମର ମଙ୍ଗଳ ହଉ ଏଇଟା କହିଥାନ୍ତେ। ବହ କହିଁ କହିଲେ, ଏଇଟା ବହୁବଚନ କାହିଁ କହିଲେ ନା, ବହ ଇତି ବରୁଣାଦି ଅଭିପ୍ରାୟଣ, ଏଇଭଳି ଭାବରେ ଅନେକ ଲୋକପାଳ ଭଗବାନଙ୍କୁ ଅବମାନନା କରିବେ, ତେଣୁ ତଥାପି ଭଗବାନ ତାଙ୍କର ମଙ୍ଗଳ ପ୍ରଦାନ କରିବେ, ଭଦ୍ରଂ ବହ ଶବ୍ଦ ବ୍ୟବହାର କରିଲେ ଭଗବାନ। ତାପରେ ବରୁଣାଦି ଅଭିପ୍ରାୟଣ, ଅତ୍ର ପୁନସ୍ତେ ସ୍ତମ୍ଭ ନ ଭବିଷ୍ୟତି ଇତି ଭଗବତା ନୋ ପ୍ର ନୋ ନ ଉକ୍ତମ ନ କ୍ରମ ତ ଏବ ନ ଉକ୍ତମ, ଭଗବାନ କହିଲେ ନାହିଁ ଯେ ଅତ୍ର ପୁନସ୍ତେ ସ୍ତମ୍ଭ ନ ଭବିଷ୍ୟତି କହିଲେ ନାହିଁ ଭଗବାନ। ଭଗବାନ କ'ଣ କହିଲେ, ସ୍ତମ୍ଭ ବର୍ଜିତ, ତୁମେ ସ୍ତମ୍ଭ, ଭଗବାନ ଯଦି ଚାହିଁଥାନ୍ତେ ଆଶୀର୍ବାଦ ଦେଇଥାନ୍ତେ ତାହେଲେ ତାଙ୍କର ଆଉ ଗର୍ବ ହୋଇନଥାନ୍ତା, କିନ୍ତୁ ଭଗବାନ କହିଲେ ତୁମେ ସ୍ତମ୍ଭରୁ ବର୍ଜନ କରିବ, ତୁମେ ଗର୍ବ କରିବ ନାହିଁ, କାହିଁକି ନା ଭବିଷ୍ୟତରେ ପୁଣି ସେ ଗର୍ବ କରିବେ। ଯେତେବେଳେ ପାରିଜାତ ଏଇ ଗତକାଲି କେଉଁଦିନ କହିଥିଲେ, ତେଣୁ ଆଉ କହିବା ନାହିଁ, ଭଗବାନ ଯେତେବେଳେ ଦେଇକରି ଆସିବେ ଇନ୍ଦ୍ରଙ୍କୁ, ଇନ୍ଦ୍ରଙ୍କ ମାଆଙ୍କୁ ଯେଉଁ ରହିଛି ତାଙ୍କର କୁଣ୍ଡଳକୁ ନେଇଯାଇଥିଲେ ଇଏ ଭୌମାସୁର, ଏବଂ ବରୁଣଙ୍କ ଛତ୍ରୁ ପ୍ରଦାନ କଲେ, ଏବଂ ଦେବତାମାନଙ୍କର ମଣି ପର୍ବତକୁ ଦେଇକରି ଯେତେବେଳେ ଫେରୁଛନ୍ତି ସ୍ୱର୍ଗ ଲୋକରୁ, ସେତେବେଳେ ସତ୍ୟଭାମା କହିଲେ ଆମେ ଏ ପାରିଜାତ ବୃକ୍ଷଟା ନେଇଯିବା, ଅନେକ ପାରିଜାତ ରହିଛି କିନ୍ତୁ ଭଗବାନ ଯେତେବେଳେ ନେଲେ ସେ ପାରିଜାତ ବୃକ୍ଷକୁ, ସେତେବେଳେ ଇନ୍ଦ୍ର ତାଙ୍କୁ ବଜ୍ରାଘାତ କରିଛନ୍ତି, ବଜ୍ରାଘାତ କରିବେ, କିନ୍ତୁ ଗରୁଡ଼ କ'ଣ କଲେ ନା ତାଙ୍କ ପକ୍ଷ ଗୋଟେ ଛିଣ୍ଡେଇକି ପକାଇଦେଲେ, ସେ ବଜ୍ର ସେ ପକ୍ଷକୁ ଜଳିବା ପୂର୍ବରୁ ଭଗବାନ ଆସି ପହଞ୍ଚିଗଲେ ଦ୍ୱାରକାରେ। ତେଣୁ ଏଇଟା ସେ କଥା କୁହାଯାଉଛି, ଏଇଠି ଭଗବତା କାହିଁକି ଭଗବାନ କହିଲେ ନାହିଁ ସ୍ତମ୍ଭ ଅତ୍ର ପୁନସ୍ତେ ସ୍ତମ୍ଭ ନ ଭବିଷ୍ୟତ, ତୁମର ସ୍ତମ୍ଭ ହେବ ନାହିଁ, ଯଦି ଭଗବାନ କହିଦେଇଥାନ୍ତେ ତାହେଲେ ଆଉ ଗର୍ବ ହୋଇନଥାନ୍ତା, କିନ୍ତୁ ଇନ୍ଦ୍ରଙ୍କର ଏଇଟା ହେବ ରହିଛି ତାଙ୍କର ଚିତ୍ତ ଶୁଦ୍ଧି ହୋଇନାହିଁ, ସେଥିପାଇଁ ପାରିଜାତ ଆଣିବା ସମୟରେ ପୁଣି ସେ ଅପରାଧ କରିବେ, ସେଥିପାଇଁ ଭଗବାନ ଏ କଥା କହିଲେ ସ୍ତମ୍ଭ ବର୍ଜିତ, ତୁମେ ସବୁବେଳେ ଚେଷ୍ଟା କରିବ ସ୍ତମ୍ଭରୁ ଦୂରେଇ ରହିବା ପାଇଁ, ଗର୍ବରୁ ଦୂରେଇ ରହିବା ପାଇଁ। ପୁନଃ ସ୍ତମ୍ଭ ସେ ଭବିଷ୍ୟତି ଇତି ତାଦୃଶ ଲୀଳା ସିଦ୍ଧାର୍ଥମ ଇତି ଜ୍ଞେୟମ, ଏଇଭଳି ଭାବରେ ଏ ଲୀଳା ସିଦ୍ଧାର୍ଥ ପାଇଁ ଭଗବାନ ଏ କଥା କହିଲେ, ଏଇଭଳି ଭାବରେ ବୁଝିଲା ନା ନାହିଁ। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି ନନୁ ତରି ମମାପି ତାଦୃଶମେବ ଅନୁଗ୍ରହ କରୁ, ତରି ମମାପି ତାଦୃଶମେବ ଅନୁଗ୍ରହ କରୁ, ସେଇଟା ଲାଷ୍ଟ କହିବା, ମୟା ଅତ୍ର ଏବ ସ୍ଥିରତାମ, ଯଦି ଭଗବାନ କହିଲେ ଯେ ଗମ୍ୟତାଂ ସକ୍ରମ ଭଦ୍ରମ ବେ କ୍ରିୟତାଂ ମେ ଅନୁଶାସନମ ସ୍ଥିରତାଂ ସ୍ୱାଧିକାର, ଯଦି ଇନ୍ଦ୍ର ପ୍ରଭୁ ପ୍ରାର୍ଥନା କରି ପ୍ରଭୁ ନନୁ ତରି ମମା ବି ତାଦୃଶମେବ ଅନୁଗ୍ରହ କରୁ, ଆପଣ ଯେମିତି ନିଜ ଜନମାନଙ୍କୁ ଯେଉଁଭଳି ଭାବରେ ଅନୁଗ୍ରହ କରୁଛନ୍ତି ମୋତେ ମଧ୍ୟ ସେଇଭଳି ଭାବରେ ଅନୁଗ୍ରହ କରନ୍ତୁ, ମୟା ଅତ୍ର ଏବ ସ୍ଥିରତାମ, ପ୍ରଭୁ ମୁଁ ଆଉ ଚାହୁଁନାହିଁ ଯିବା ପାଇଁ ଅଳକାପୁରୀକୁ, ମୁଁ ଏଇଠି ରହିବି ଆପଣଙ୍କ ପାଖରେ ରହିବି, ମୟା ଅତ୍ର ଏବ ସ୍ଥିରତାମ, ପ୍ରଭୁ ଆପଣ ଏଇଠି ରହିବା ପାଇଁ କୁହନ୍ତୁ, ଆପଣଙ୍କୁ ମୋତେ କୁହନ୍ତୁ, କୃପା କରନ୍ତୁ, ତତ୍ର ହନା ନା ତୁମେ ଗମ୍ୟତାମ ସ୍ଥିରତାମ ସ୍ୱାଧିକାର ଗମ୍ୟତାମ ସକ୍ରମ ଭଦ, ତୁମେ ଯାଅ ତୁମର ଅଳକାପୁରକୁ ଯାଅ, ସେଠିକି ଯାଅ, ଏଠି ରହିଲେ ଲୀଳା ହୋଇପାରିବ ନାହିଁ ଗମ୍ୟତାମ। ତେଣୁ ଇନ୍ଦ୍ର ଭଗବାନଙ୍କର ସହିତ ଲୀଳା କରୁଛନ୍ତି କିଭଳି ଭାବରେ? ଭଗବାନଙ୍କ ସହିତ ଇନ୍ଦ୍ରଙ୍କର ପୁତ୍ର ରହିଛନ୍ତି ନା ଅର୍ଜୁନ, ତେଣୁ ଅର୍ଜୁନ ଭଗବାନଙ୍କ ସହିତ ଲୀଳା କରୁଛନ୍ତି ସଖ୍ୟ ଭାବରେ, ଇନ୍ଦ୍ରଙ୍କର ସେ ଏକ୍ସଟେନସନ୍ ପୁତ୍ର, ତାଙ୍କର ପୁତ୍ର ମାନେ ତାଙ୍କର ଭାବ ପ୍ରକାଶ ପାଉଛି ଅର୍ଜୁନଙ୍କ ପାଖରେ। ତେଣୁ କାହିଁକି କହିଲେ ଭଗବାନ ତୁମେ ଏଠୁ ଯାଅ ବୋଲି ସିଆଡ଼ୁ ଯାଅ, କାହିଁକି ସେଠିକି ଯିବା ପାଇଁ କାହିଁକି କହିଲେ ନା? ଅନଧିକାରଣସ୍ଥ ଅବସ୍ଥିତ ଅପରାଧ ଏବଂ ଭାବିତି ଗମନେ ଏବଂ ଯୁକ୍ତମିତି ଭାବ, ଯେହେତୁ ତୁମର ଅପରାଧ ସବୁ ରହିଛି, ତୁମର ଅଧିକାର ନାହିଁ ଅନଧିକାରଣ, ତେ ଅବସ୍ଥିତ ଅପରାଧ ଏବଂ ଭାବି, ତୁମେ ଏଠି ରହିଲ ମାନେ ଅପରାଧ ପୁଣି କରିବ, ତେଣୁ ଗମନେ ଏବଂ ଯୁକ୍ତମ ତୁମେ ସେଠି ଚାଲିଯିବାଟା ତୁମ ପାଇଁ ଠିକ୍ ହେବ। ତେଣୁ ଭଗବାନ ତାଙ୍କୁ କହିଲେ ତୁମେ ଯାଅ ସେଠିକି। ତେଣୁ ପରଶ୍ଳୋକରେ କହୁଛନ୍ତି, ଅତଃ ସୁରଭି କୃଷ୍ଣମ ଅଭିବନ୍ଦ୍ୟ ମନସ୍ୱିନୀ ସ୍ୱସନ୍ତାନି ରୂପାମନ୍ତ୍ରିୟ ଗୋପ ରୂପିଣମୀଶ୍ୱରମ। ଭଗବାନଙ୍କର ଇନ୍ଦ୍ରଙ୍କର ଡ୍ରାମା ସରିଗଲା, ବର୍ତ୍ତମାନ ବର୍ତ୍ତମାନ ଆରମ୍ଭ ହେବ ଆଉ ଗୋଟେ ଡ୍ରାମା, ସୁରଭିଙ୍କର ଡ୍ରାମା ହେବ, ଲୀଳା ହେବ। ଅଥ ଆହ ସୁରଭି, ବର୍ତ୍ତମାନ ଏସବୁ ସରିଗଲା, ଇନ୍ଦ୍ର କୃପା ପ୍ରାପ୍ତ ହୋଇଗଲେ, ବର୍ତ୍ତମାନ ସୁରଭି କହିବା ପାଇଁ ଆରମ୍ଭ କଲେ। ସୁରଭିଙ୍କର ନେକ୍ସଟ ସିନ୍ ଆସିଗଲା, ସୁରଭି ଆସି ପହଞ୍ଚିଗଲେ, ସୁରଭି ଆସିଛନ୍ତି ଇନ୍ଦ୍ରଙ୍କ ସହିତ ଆସିଛନ୍ତି, ସୁରଭି ଚୁପଚାପ ଥିଲେ, ବର୍ତ୍ତମାନ ଇନ୍ଦ୍ରଙ୍କର ସରିଗଲା ରୋଲ, ବର୍ତ୍ତମାନ ସୁରଭିଙ୍କର ରୋଲ ଆରମ୍ଭ ହେବ। ଅଥ ଆହ ସୁରଭି, ବର୍ତ୍ତମାନ ସୁରଭି କହିବା ପାଇଁ ଆରମ୍ଭ କଲେ, କୃଷ୍ଣମ ଅଭିବନ୍ଦ୍ୟ ମନସ୍ୱିନୀ। ସୁରଭି ସାଧାରଣ ଗାଭୀ ନୁହଁ, ମନସ୍ୱିନୀ ବୋଲି କୁହାଯାଉଛି। ମନସ୍ୱିନୀ କହିଲେ ବିଶ୍ୱନାଥ ଠାକୁର କହୁଛନ୍ତି, ସ୍ୱ ସନ୍ତାନ ହେଇ ବ୍ରଜ ବ୍ରଜସ୍ଥେଇ ଗୋଭି ସହତି ପ୍ରକୃତିଆ ଅପି ତସ୍ୟା ଅପ୍ରକୃତାସୁ ତାସୁ କୃଷ୍ଣ ପରିକରଭୂତାସୁ ସ୍ୱ ସନ୍ତାନ ଅଭିମାନ ତାସଂ ସୁରଭି ବଂଶୋଦ୍ଭୂତତ୍ୱା ଯଥା ଯଥା ଚନ୍ଦ୍ରବଂଶୋଦ୍ଭୂତେ କୃଷ୍ଣେ ପ୍ରାକୃତ୍ୟାପି ଚନ୍ଦ୍ରସ୍ୟ ସୁସନ୍ତାନ ଅଭିମାନେ। ଏ ସୁରଭି ହେଉଛି ପ୍ରାକୃତ ଗାଭୀ, ଏ ପ୍ରାକୃତ ଜଗତର, ପ୍ରକୃତ ଜଗତର, ଏ ଭୌତିକ ଜଗତର, କିନ୍ତୁ ଭଗବାନଙ୍କ ପାଖରେ ଯେଉଁ ଗାଭୀମାନେ ଅଛନ୍ତି, ସୁରଭିମାନେ ରହିଛନ୍ତି, ସେମାନେ ଅପ୍ରାକୃତ, ସେମାନେ ପ୍ରାକୃତ ଜଗତର ନୁହନ୍ତି, ସବୁ ଅପ୍ରାକୃତ ଲୀଳା ସେଠି ଚାଲିଛି ବୃନ୍ଦାବନରେ ଯାହା ସବୁ ହେଉଛି। ତେଣୁ ଏଠି କୁହାଯାଉଛି ବ୍ରଜସ୍ଥ ଗୋଭି, ବ୍ରଜରେ ଯେଉଁ ଗାଭୀମାନେ ଅଛନ୍ତି, ସିଏ ସୁରଭି ଭାବୁଛନ୍ତି ଇଏ ମୋର ସନ୍ତାନ, ଇଏ ମୋତେ ଗାଭୀ ଭଳି ରହିଛନ୍ତି, ଇଏ ମୋର ସନ୍ତାନ। ପ୍ରକୃତିଆ ଅପି, ସେମାନେ କ'ଣ, ଇଏ ହେଉଛି ପ୍ରକୃତିର ମାନେ ଭୌତିକ ପ୍ରକୃତିର ମାନେ ଅଛନ୍ତି, କିନ୍ତୁ ସେମାନେ ହେଉଛନ୍ତି ଅପ୍ରାକୃତା, କୃଷ୍ଣ ପରିକର ଭୂତା ଆସୁ, କିନ୍ତୁ ଅପ୍ରକୃତ ହେଲେ ମଧ୍ୟ ଅପ୍ରାକୃତ ହେଲେ ମଧ୍ୟ ସେ ସ୍ୱସନ୍ତାନ ଅଭିମାନ, ଗାଭୀ ଜାତି ଗୋ ଜାତି, ତେଣୁ ନିଜର ପୁତ୍ର ଭଳି ନିଜର ସନ୍ତାନ ଭଳି ଅଭିମାନ କରୁଛନ୍ତି ବା ତାଙ୍କର ଏଇ ଗାନ, ସେଥିପାଇଁ ମନସ୍ୱିନୀ ବୋଲି କୁହାଯାଉଛି। ତା ସାଙ୍ଗ ସୁରଭି ବଂଶୋଭୂତତ୍ୱାତ୍, ସେମାନେ ମଧ୍ୟ ସୁରଭି ବଂଶରେ ଆସିଛନ୍ତି ଗାଭୀମାନେ, ସୁରଭି ଗାଭୀ ସେମାନେ, ତେଣୁ ଏ ଭୌତିକ ଜଗତରେ ଯାହା ସବୁ ଅଛି ତା'ର ପ୍ରକୃତ ସବୁକିଛି ରହିଛି ଚିତ୍ ଜଗତରେ, ଜନ୍ମାଦି ଅସ୍ୟଗତ ନା, ଏଇ ଭୌତିକ ଜଗତରେ ଆମେ ଯାହା ସବୁ ଦେଖୁଛେ ସେସବୁ ଚିତ୍ ଜଗତର ବିକୃତ ପ୍ରତିଫଳନ। ଚିତ୍ ଜଗତ ସୁରଭି ଗାଭୀ ଅଛନ୍ତି, ତେଣୁ ଭୌତିକ ଜଗତ ମଧ୍ୟ ସୁରଭି ଗାଭୀ ଅଛନ୍ତି। ତେଣୁ ଏଇଟାକୁ ଉଦାହରଣ ଦିଆଯାଇଛି ଯେଭଳି ଭାବେ ଯଥା ଚନ୍ଦ୍ରବଶୋଦ୍ଭୂତେ କୃଷ୍ଣେ ପ୍ରାକୃତ୍ୟା ବି ଚନ୍ଦ୍ରସ୍ୟ ସ୍ୱସନ୍ତାନ ଅଭିମାନ। ଭଗବାନ ଯେଉଁ ଆସିଲେ ଚନ୍ଦ୍ରବଂଶରେ ଆସିଲେ, ଭଗବାନ ଚନ୍ଦ୍ରବଂଶରେ ଆସିଲେ ନା ଭଗବାନ କେଉଁ ବଂଶରେ ଆସିଲେ? ଦୁଇଟି ପ୍ରସିଦ୍ଧ ବଂଶ ରହିଛି ଭାଗବତ ନବମ ସ୍କନ୍ଧରେ ବର୍ଣ୍ଣନା କରାଯିବ, ଗୋଟେ ହେଉଛି ସୂର୍ଯ୍ୟବଂଶ ଯେଉଁ ବଂଶରେ ଆସିଲେ ଭଗବାନ ରାମଚନ୍ଦ୍ର, ଆଉ ଗୋଟେ ହେଉଛି ଚନ୍ଦ୍ରବଂଶ ଯେଉଁ ବଂଶରେ ଆସିଲେ ଭଗବାନ କୃଷ୍ଣ ଆସିଲେ। ତେଣୁ କୃଷ୍ଣ ଯେହେତୁ ଚନ୍ଦ୍ରବଂଶରେ ଆସିଛନ୍ତି, ସେଥିପାଇଁ ଚନ୍ଦ୍ର ଭାବୁଛନ୍ତି ଇଏ ଆମର ନିଜର ସନ୍ତାନ, ଆମ ନିଜ ଲୋକ, ଏଭଳି ଭାବେ ତାଙ୍କର ଅଭିମାନ ହେଉଛି। ସେଭଳି ସୁରଭିଙ୍କର ମଧ୍ୟ ଅଭିମାନ ହୋଇଥିଲା, ସେ ଗାଭୀମାନେ ଆମ ବଂଶର ବା ଆମର ସନ୍ତାନ, ଏଇଭଳି ଭାବରେ ସେ ବର୍ତ୍ତମାନ କହୁଛନ୍ତି ସୁରଭି। କୃଷ୍ଣମ ଅଭିବନ୍ଦ୍ୟ ମନସ୍ୱିନୀ, କୃଷ୍ଣଙ୍କୁ ସେ ବନ୍ଦନା କଲେ, ଭଗବାନଙ୍କୁ ବନ୍ଦନା କଲେ ସୁରଭି। ସ୍ୱ ସନ୍ତାନ ହେଇ ରୂପାମନ୍ତ୍ରୀୟ, ସେ ଭଗବାନଙ୍କର ଯେଉଁ ଗାଭୀମାନେ ଅଛନ୍ତି ବା ସେ ନିଜ ସନ୍ତାନମାନଙ୍କ ସହିତ ବି ଆସିଥିଲେ ବା ଯାହା ବି ହେଉ, ଏହିଭଳି ଭାବରେ ଉପାମନ୍ତ୍ରୀୟ ଗୋପରୂପିଣ ମିଶ୍ୱରମ, ଆର ଅର୍ଥ ହେଉଛି ମାତା ସୁରଭି ତାଙ୍କ ଗୋ ସନ୍ତାନ ସମଙ୍କ ସହିତ ଶ୍ରୀକୃଷ୍ଣଙ୍କୁ ତାଙ୍କ ପ୍ରଣତି ନିବେଦନ କଲେ। ଗୋପବାଳକ ରୂପେ ତାଙ୍କ ସମ୍ମୁଖରେ ଉପସ୍ଥିତ ପରମେଶ୍ୱର ଭଗବାନଙ୍କୁ ସଶ୍ରଦ ଭାବରେ ସମ୍ବୋଧନ କରି ପ୍ରଶାନ୍ତ ଚିତ୍ତା ସୁରଭି କହିଲେ। ମନୁଷ୍ୟ ବି କାହିଁକି କୁହାଗଲା ଏସବୁ ରହିଛି, ଟୀକା ରହିଛି, ମୁଁ ଆଉ ସେଟା ଲେଖିଲେଖି କରିନାହିଁ। ଆମେ ସାରିବା ପାଇଁ ଚେଷ୍ଟା କରୁଛୁ ବର୍ତ୍ତମାନ, କେମିତି ଶୀଘ୍ର ଚାରିବା, କାଲି ସାରିଲେ ଆମେ ଯିବା। ଆଉ ଏଠି ଟୀକା ଫିକା ଦେଖିଲେ ହେବ ନାହିଁ, ସାରିବାକୁ ପଡ଼ିବ, 28 ଶ୍ଳୋକ ରହିଛି। ତେଣୁ 19 ଶ୍ଳୋକରୁ ସୁରଭି କହୁଛନ୍ତି, ସୁରଭିଙ୍କ ସ୍ତୁତି ଆରମ୍ଭ ହୋଇଛି। ସେ କହୁଛନ୍ତି ଯେ କୃଷ୍ଣ କୃଷ୍ଣ ମହାଯୋଗିନ୍ ବିଶ୍ୱାତ୍ମନ୍ ବିଶ୍ୱସମ୍ଭବ ଭବତା ଲୋକନାଥେନ ସନାଥା ବୈମଚ୍ୟୁତ। ଏଇଠି ଭଗବାନଙ୍କର ନାମ ହେବ ଗୋବିନ୍ଦ, ସୁରଭି ସେ ନାମ ପ୍ରଦାନ କରିବେ, ଇନ୍ଦ୍ର ମଧ୍ୟ ସେ ନାମ ପ୍ରଦାନ କରିବେ ସୁରଭି। ତା ପୂର୍ବରୁ ଭଗବାନଙ୍କର ଗୋବିନ୍ଦ ନାମ ହୋଇନଥିଲା, ଏଇଠି ତାଙ୍କ ନାମ ଗୋବିନ୍ଦ ନାମ ରହିଛି, ନିତ୍ୟ ନାମ ସେଇଟା, କିନ୍ତୁ ଏଇଠି ତାଙ୍କର ନାମ ଗୋବିନ୍ଦ ନାମ ହେବ, ତା ପରେ କୁହାଯିବ। ତେଣୁ ସୁରଭି କହୁଛନ୍ତି କୃଷ୍ଣ କୃଷ୍ଣ ମହାଯୋଗିନ୍, କୃଷ୍ଣ କୃଷ୍ଣ କାହିଁ କହିଲେ, ଦୁଇଥର କାହିଁ କହିଲେ, ଦୁଇଥର ଗୋଟେ ଜିନିଷ କହିଲେ ସେଇଟା ଗୋଟେ ମାନେ କ'ଣ ତ୍ରୁଟି ହୋଇଯିବ, ସେଇଟା ସାହିତ୍ୟ ଅଳଙ୍କାରରେ ସେଇଟା ଗୋଟେ ତ୍ରୁଟି ହୋଇଯିବ, ରହିଛି ସବୁ ଅଳଙ୍କାରର ନିୟମ ସବୁ ରହିଛି। ତେଣୁ ଏଠି ଦୁଇଟି ଅର୍ଥ ଦୁଇଥର କହିଲେ କାହିଁକି ନା ହର୍ଷେଣ ଦ୍ୱିତ, କୃଷ୍ଣ କହିଲା ବେଳକୁ ଏତେ ଆନନ୍ଦ ହୋଇଯାଉଛି ସେ ଆଉ ଦ୍ୱିତୀୟ ଥର କୃଷ୍ଣ ନ କହି ରହିପାରୁନାହାନ୍ତି। କୃଷ୍ଣ 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 ମହାଯୋଗିନ୍, ମହାଯୋଗିନ୍ କହିଲେ ଇତି ଯୋଗ ବଳେଇ ନେଇବ ଗୋବର୍ଦ୍ଧନ ମଧୃତ ଗୋବର୍ଦ୍ଧନ ମୃତ ମୋର ସନ୍ତାନ ଆଦି ତୁମ ରକ୍ଷା ଇତି ଭାବ। ମହାଯୋଗିନ୍ ଯେଉଁ କଥା କହୁଛନ୍ତି ଏ କ'ଣ କେଉଁଠି କେଉଁଠି ଲେଖା ହେଇଛି ଆଣି ପଢ଼ିଦେଉଛନ୍ତି, ତା ନୁହଁ, ଆମ ଭଳିଆ ନୁହଁ, ତାଙ୍କ ମନରୁ ସବୁ ଭାବନା ଆସୁଛି, ସବୁ ଭାବ ରହିଛି। କେଉଁଥି ପାଇଁ ସେ ଭାବ ହେଲା, ଆଚାର୍ଯ୍ୟମାନେ ଟୀକାରେ ସେଇଟା କହିଛନ୍ତି, ଯେତେବେଳେ ପ୍ରାର୍ଥନା କରୁଛନ୍ତି ସୁରଭି ସେ ଆଗରୁ ଲେଖିକିରି ଆଣିନାହାନ୍ତି ପଢ଼ୁଛନ୍ତି, ସେଇଠି ତାଙ୍କ ମନର ଭାବ ଆସୁ ସେଇଟାକୁ ପ୍ରକାଶ କରୁଛନ୍ତି। ଯେତେବେଳେ କୃଷ୍ଣ କହୁଛନ୍ତି ଏତେ ଆନନ୍ଦ ହୋଇଯାଉଛି, କୃଷ୍ଣ କୃଷ୍ଣ ଦୁଇଥର କହିଦେଲେ, କୃଷ୍ଣ କୃଷ୍ଣ, ତାପରେ କହିଲେ ମହାଯୋଗିନ୍ କାହିଁକି ନା ଭଗବାନ ଯୋଗେଶ୍ୱର, ସେ ଯତ୍ର ଯୋଗେଶ୍ୱର କୃଷ୍ଣ ଭଗବତ ଗୀତାରେ ଭଗବାନ ସଞ୍ଜୟ କହିଲେ ଯୋଗେଶ୍ୱର, ସେଥିପାଇଁ ଧାରଣ କଲେ ଗୋବର୍ଦ୍ଧନକୁ ଧାରଣ କଲେ ଏବଂ ଧାରଣ କରି ଗାଭୀମାନଙ୍କୁ ରକ୍ଷା ପ୍ରଦାନ କରିଛନ୍ତି। କ'ଣ ସୁରଭି ଗାଭୀ ସେ ତାଙ୍କର ନିଜ ଧନ ନିଜ ଗାଭୀମାନଙ୍କୁ କ'ଣ ସୁରକ୍ଷା ପ୍ରଦାନ କରୁଛନ୍ତି। ଆମେ କଥା ଶ୍ଳୋକଟି କହିବା ନା ବନ୍ଦ କରିଦେବା, କାଲିଠୁ କାଲି କହିବା, କାଲି ଶେଷ କରିଦେବା, ହଉ କଥା ଅଧା ରହିବାନି, ଅଧା ରଖିବାନି। କୃଷ୍ଣ କୃଷ୍ଣ ମହାଯୋଗିନ୍ ବିଶ୍ୱାତ୍ମନ୍, ବିଶ୍ୱାତ୍ମନ୍ କାହିଁ କହିଲେ ଭବତା ସନାଥ ଇତି ମତ୍ ସନ୍ତାନାନ୍ ଜିଜ୍ଞାସୁନାମ ଇନ୍ଦ୍ରେଶ ନାଥେନ ଅଳମ ଇତି ଭାବ। ଇନ୍ଦ୍ର ଯେଉଁ ଭାବୁଥିଲେ ବହୁତ ଶକ୍ତି ତାଙ୍କର ଅଛି, ସେ ହତ୍ୟା କରିବା ପାଇଁ ଚିନ୍ତା କରୁଥିଲେ, ଭଗବାନ ତାଙ୍କୁ ରକ୍ଷା କଲେ। ତେଣୁ ମହାଯୋଗିନ୍ ବୋଲି କହିଲେ ବିଶ୍ୱର ଆତ୍ମନ୍, ସିଏ ବିଶ୍ୱାତ୍ମନ୍, ଯତ ବିଶ୍ୱସ୍ୟ ଆତ୍ମନ୍ ହେ ଅନ୍ତର୍ଯ୍ୟାମିନ୍। ବିଶ୍ୱଆତ୍ମନ୍ କାହିଁ କହିଲେ, ସନାତନ ଗୋସ୍ୱାମୀ କହୁଛନ୍ତି ବିଶ୍ୱର ଆପଣ ଆତ୍ମା, ସେଥିପାଇଁ ଆପଣ ବିଶ୍ୱଆତ୍ମନ୍। ତେଣୁ ଅନ୍ତର୍ଯ୍ୟାମୀ ଆପଣ ସବୁ ଜାଣନ୍ତି, ମୋର ହୃଦୟର କଥା ଆପଣ ଜାଣନ୍ତି, ବିଶ୍ୱ ସମ୍ଭବ ପ୍ରଭୁ ଆପଣଙ୍କ ଠାରୁ ଏ ବିଶ୍ୱ ଆସୁଛି, ବିଶ୍ୱ ସମ୍ଭବ ଭବତା ଲୋକନାଥେନ, ପ୍ରଭୁ ଆପଣ ହେଉଛନ୍ତି ପ୍ରକୃତ ସମସ୍ତଙ୍କ ନାଥ, ହେ ନାଥ ନାରାୟଣ ହରେ ଭବତା ଲୋକନାଥେନ ସନାତା ଭୟ ମଚ୍ୟୁତ। ଆମେ ଯଦି ଅନାଥ ହୋଇଯାଇଥାନ୍ତୁ, ଏଇ ଇନ୍ଦ୍ର ଯଦି ଏମାନେ ସବୁ ହତ୍ୟା କରିଦେଇଥାନ୍ତି, ଆମେ ସବୁ ଆମେ ଅନାଥ ଭଳି ହୋଇଯାଇଥାନ୍ତୁ, ଆମର କିଏ ରକ୍ଷାକର୍ତ୍ତା ନଥାନ୍ତେ, କିନ୍ତୁ ଆପଣ ସନାଥ, ଆପଣ ରକ୍ଷା କଲେ ଆମକୁ ଇନ୍ଦ୍ରଙ୍କ କୋପରୁ, ଭୟମ ଅଚ୍ୟୁତ, ଆମେ ସମସ୍ତେ ଏଇଭଳି ଭାବରେ ରକ୍ଷିତ ହେଲୁ, ଅଚ୍ୟୁତ ହେ ପ୍ରଭୁ ଅଚ୍ୟୁତ। ଆପଣ କେବଳ ଚ୍ୟୁତ ହୁଏ ନାହିଁ, ଇନ୍ଦ୍ର କିନ୍ତୁ ଚ୍ୟୁତ ହୋଇଗଲା, ଇନ୍ଦ୍ର ଯଦିଓ ଏତେ ଉନ୍ନତ ସ୍ଥିତିରେ ଅଛନ୍ତି, ସେ ଚିନ୍ତା କରିପାରିଲେ ନାହିଁ କେମିତି ଗାଭୀମାନଙ୍କୁ କେମିତି ପଶୁମାନଙ୍କୁ କେମିତି ହତ୍ୟା କରିବେ, ଏଇଭଳି ତାଙ୍କର ଚ୍ୟୁତ ହୋଇଗଲା, ପତନ ହୋଇଗଲା, କାରଣ ଗର୍ଭରୁ ତାଙ୍କର ନଷ୍ଟ ହୋଇଯାଏ ନା ଗର୍ଭ, କ'ଣ ବୁଦ୍ଧିନାଶ ପ୍ରଣଶ୍ୟତି, ତାଙ୍କର ଅଚ୍ୟୁତ, ସେ ଅଚ୍ୟୁତ ନୁହଁ, ସେ ଚ୍ୟୁତ, ତାଙ୍କର ପତନ ହୋଇଯାଇଛି, କିନ୍ତୁ ଆପଣ ଅଚ୍ୟୁତ, ଆପଣ କେବେ ପତନ ହେବ ନାହିଁ। ତେଣୁ ଏଇଭଳି ଭାବରେ ସ୍ତୁତି କରୁଛନ୍ତି। ଆମେ ଆସନ୍ତାକାଲି ଏଇ 19-28 ଏ 10 ଶ୍ଳୋକ କହିବା ଏବଂ ଗୋବର୍ଦ୍ଧନ ଦାନ ଲୀଳାକୁ ଶେଷ କରିବା। ତେଣୁ ଆମର କଥା କେଉଁଠି ବିଶ୍ରାମ ଦେବା, ଘଣ୍ଟା ବାଜିଗଲାଣି, ଆର ଶ୍ଳୋକଟା ଆରମ୍ଭ ଉଚ୍ଚାରଣ ହେବ। ମହାପ୍ରସାଦ ଗୋବିନ୍ଦେ, ଆଉ କିଛି ଶୋଇବେ ନାହିଁ, ବର୍ତ୍ତମାନ ଯେମିତି ଜାଗ୍ରତ ହେବେ, ଆମ କଥା ବିଶ୍ରାମ ଦେବା। କ'ଣ କହୁଥିଲେ ପ୍ରଭୁ ଆପଣ? ଏଇ ଯେଉଁ ଗରୁଡ଼ ଯେତେବେଳେ ମୁଁ ଏଇଟା ଆଉଥରେ କହିଥିଲି କ୍ଲାସ୍ରେ, ପରେ ହେବ ଦେବତାମାନଙ୍କର ଯେଉଁ ମା ଅଦିତିଙ୍କର ଯେଉଁ କୁଣ୍ଡଳ ରହିଛି ସେ ଭୌମାସୁର ନେଇଯାଇଥିବ ଚୋରି କରି, ବରୁଣଙ୍କର ଛତ୍ରକୁ ନେଇଯାଇଥିବ, ଏବଂ ଦେବତାମାନଙ୍କର ଗୋଟେ ରହିଛି ମଣି ପର୍ବତ, ସେଇଟା ମଧ୍ୟ ନେଇଯିବ ସିଏ ଭୌମାସୁର। ତେଣୁ ଭଗବାନ ଯେତେବେଳେ ଭୌମାସୁରକୁ ବଧ କରିବେ, 16,100 ଯେଉଁ ସୁନ୍ଦରୀ ସ୍ତ୍ରୀମାନଙ୍କୁ, ସୁନ୍ଦରୀ ଝିଅ କନ୍ୟାମାନଙ୍କୁ ସେ ରଖିଥିଲେ, ତାଙ୍କୁ ଉଦ୍ଧାର କରିବେ, ଭଗବାନ ତାଙ୍କୁ ବିବାହ କରିବେ, ଏବଂ ସତ୍ୟଭାମା ସହିତ ସେ ଯାଇଥିଲେ ଭୌମାସୁରକୁ ବଧ କରି। ସତ୍ୟଭାମା ହେଉଛନ୍ତି ଭୂମିଦେବୀଙ୍କର ବିସ୍ତାର, ତେଣୁ ଭୂମିଦେବୀଙ୍କର ସନ୍ତାନ ହେଉଛି ଏଇ ନରକାସୁର, ତେଣୁ ଭଗବାନ ତାଙ୍କୁ ହତ୍ୟା କଲେ। ହତ୍ୟା କଲା ପରେ ସେସବୁ ନେଇକି ତାଙ୍କୁ ଦେବତାମାନଙ୍କୁ ଦେବା ପାଇଁ ଗଲେ, ବରୁଣଙ୍କର ଛତ୍ରୀକୁ ପ୍ରଦାନ କଲେ, ମାଆଙ୍କର ଦେବମାତା ଅଦିତିଙ୍କର କୁଣ୍ଡଳକୁ ପ୍ରଦାନ କଲେ, ଦେବତାମାନଙ୍କର ଯେଉଁ ରହିଛି ମଣି ସ୍ତମ୍ଭ ରହିଛି ମଣି ପାହାଡ଼ ସେଟାକୁ ମଧ୍ୟ ପ୍ରଦାନ କଲେ, ମଣି ପର୍ବତ ପ୍ରଦାନ କଲେ। ତା'ପରେ ଫେରୁଛନ୍ତି ସେହି ସମୟରେ ସତ୍ୟଭାମା କହିଲେ, ଆମେ ଗୋଟେ ପାରିଜାତକୁ ନେଇଯିବା, କାହିଁକିନା ପୂର୍ବରୁ ନାରଦମୁନି ଗୋଟେ ପାରିଜାତ ଦେଇଥିଲେ ଭଗବାନଙ୍କୁ, ଭଗବାନ ସେଇଟା ରୁକ୍ମିଣୀକୁ ଦେଇଦେଇଥିଲେ, ତେଣୁ ସତ୍ୟଭାମାଙ୍କର ଲୋଭ ମାନେ କ୍ରୋଧ ଜାତ ହୋଇଥିଲା। ତେଣୁ ଆଜି କହିଲେ ସବୁ ପାରିଜାତ ପୁଷ୍ପ ନେଇଯିବା, ଗଛଟି ନେଇଯିବା, ସବୁଦିନ ପୁଷ୍ପ ଆମେ ପାଇବା। ଏବେ ନେଇ ଭଗବାନ ଯେତେବେଳେ ନେବା ପାଇଁ ବସିଲେ, ସେହି ସମୟରେ ଇନ୍ଦ୍ର ତାଙ୍କୁ ବଜ୍ର ପ୍ରହାର କରୁଥିଲେ। ତେଣୁ ଏଇ ପୁଣି ଭୁଲ କଲେ, ଏଠି କହିଲେ ମୁଁ ଆଉ ଭୁଲ କରିବି ନାହିଁ, ମୋର ଭୁଲ ହେଇଗଲା, ଏଥିରେ କ୍ଷମା କରନ୍ତୁ, କିନ୍ତୁ ପୁଣି ଭୁଲ କରିବେ। ପ୍ରଭୁ ସେଇଠି ଅଛି ଗୋଟେ ଇଏ ଶୁଣନ୍ତୁ, ପ୍ରଭୁ ସେଇଠି ଗୋଟେ ଅଛି ଇଏ ନା ରଖିନାହାନ୍ତି, ସେଇଟା ତା ଦେହରେ ରଖିଦିଅନ୍ତୁ, ଏମିତିଆ ଗୋଟେ ରହିଛି ନା ରଖିନାହାନ୍ତି। ତେଣୁ ଯାହା ହଉ, ଏଇଭଳି ଭାବରେ ସେ ଘଟଣାଟି ହେଇଥିଲା। ତେଣୁ ଆମେ କଥା କେଉଁଠି ବିଶ୍ରାମ ଦେବା। ଗରୁଡ଼ ସେ ଯେଉଁ ପକ୍ଷ ଚିନ୍ତନ କରିକି ପକାଇଦେଲେ, ବଜ୍ର ସେ ପକ୍ଷକୁ ସହିତ ଯୁଦ୍ଧ କରିବା ଭିତରେ ଭଗବାନ ଯାଇ ପହଞ୍ଚିଗଲେ ଦରକାରେ, ଭଗବାନଙ୍କୁ ଯୁଦ୍ଧ କରିବାକୁ ପଡ଼ିଲା ନାହିଁ, ବା ଇନ୍ଦ୍ରଙ୍କ ପାଖରେ ପୁଣି ଆଉଥରେ କ୍ଷମା ପ୍ରାର୍ଥନା କରିବାକୁ ପଡ଼ିଲାନି, ଭଗବାନ ପାଖରେ ପୁଣି ଭୁଲ ହେଇଗଲା କହିବା ଦରକାର ପଡ଼ିଲା ନାହିଁ। ଏଇଭଳି ଭାବରେ ଘଟଣାଟି ହେଇଥିଲା। ତେଣୁ ଆମ କଥାକୁ ଏଠି ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତଂ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସ୍ୱାମୀ ଗୌର ଭକୁନ୍ଦ କି ନିଦାୟ ଗୌର ପ୍ରମାନନ୍ଦେ।